ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद्भागवतम्
प्रथमस्कन्ध अष्टमध्याय
श्लोक 25 25
विपदा संतुता सस्वा
तत्र जगद्गुरो भवतो दर्शनं
आपुनर्भवदर्शनम्
विपदा संतुता सस्वा
तत्र जगद्गुरो
विपदा संतुता सस्वा तत्र जगद्गुरो भवतो दर्शनं यस्या आपुनर्भवदर्शनम्
विपदा संतुता सस्वा तत्र जगद्गुरो भवतो दर्शनं यस्या आपुनर्भवदर्शनम्
କୁନ୍ତିଦେବୀଙ୍କର ସ୍ତୁତି ପ୍ରସିଦ୍ଧ ପ୍ରଥମ ସଂଘ ଅଷ୍ଟମ ଅଧ୍ୟାୟରେ କୁନ୍ତିଦେବୀ ସ୍ତୁତି କରୁଛନ୍ତି ଭଗବାନ କୃଷ୍ଣଙ୍କୁ, ଯେ ତାଙ୍କର ପୁତୁରା ହେବେ। 26 ଶ୍ଲୋକରେ ସେ ଭଗବାନଙ୍କ ସ୍ତୁତି କରିଛନ୍ତି। ସେହି ସ୍ତୁତି ଭିତରୁ ଏ ଗୋଟିଏ ସ୍ତୁତି, ଏହାର ଅର୍ଥ ହେଉଛି ଯେ ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆମର ଜଗଦ୍ଗୁରୁ ଆମର ସବୁବେଳ ପାଇଁ ଶାଶ୍ୱତ, ସବୁବେଳ ପାଇଁ ଏଇଭଳିଆ ବିପଦ ଆସୁ। ଆ ପୂର୍ବ ଶ୍ଲୋକରେ କୁନ୍ତିଦେବୀ କହିଛନ୍ତି କେତେକ ତାଙ୍କ ବିପଦ ସବୁ ଆସିଛି, ସେ ବିପଦ ସବୁ ବର୍ଣ୍ଣନା କରିଛନ୍ତି ଆ ପୂର୍ବ ଶ୍ଲୋକରେ। ତେଣୁ ଏହିଭଳି ଭାବରେ ସେ କହୁଛନ୍ତି ମୋତେ, ଆମକୁ ଏହିଭଳି ଭାବରେ ବିପଦ ଆସିଛି ଏବଂ ଅତୀତରେ ଆସିଥିଲା, ବର୍ତ୍ତମାନ ଭବିଷ୍ୟତରେ ଆସୁ, ଏହିଭଳି ଭାବରେ ପ୍ରାର୍ଥନା କରୁଛନ୍ତି ଏ ଶ୍ଲୋକରେ। ବିପଦ ସନ୍ତୁ, ଆମର ବିପଦ ଆସୁ। ତେଣୁ ସାଧାରଣତଃ କେହି ବିପଦ ପାଇବା ପାଇଁ ପ୍ରାର୍ଥନା କରନ୍ତି ନାହିଁ, ସେମାନେ କହନ୍ତି ବିପଦରୁ ମୁକ୍ତ ହେବା ପାଇଁ ଭଗବାନ ପ୍ରାର୍ଥନା କରନ୍ତି। ବିପଦରେ ପଡ଼ିଲେ ଭଗବାନ ପ୍ରାର୍ଥନା କରନ୍ତି, ଭଗବାନ ଶରଣରେ ଯାଆନ୍ତି, ଭଗବାନ ପ୍ରାର୍ଥନା କରନ୍ତି ବିପଦରୁ ଉଦ୍ଧାର କରିବା ପାଇଁ। କିନ୍ତୁ ଇଏ କୁନ୍ତିଦେବୀଙ୍କ ସ୍ତୁତି ଯେଉଁ ରହିଛି, ଇଏ ଗୋଟିଏ ବିଲକ୍ଷଣ ସ୍ତୁତି, ବିଲକ୍ଷଣ କଥା ଏଠି ରହିଛି। ସିଏ କହୁଛନ୍ତି ବିପଦ ସନ୍ତୁ, ସଂସ୍କୃତ ଶବ୍ଦ ସବୁ ରହିଛି ତ, ସଂସ୍କୃତ ଶବ୍ଦ ବହୁତ ଗଭୀର ତା'ର ଅର୍ଥ ରହିଛି, ତାକୁ ଏପଟ ସେପଟ କରିବାକୁ ବହୁତ। ତେଣୁ ଯଦି କୃଷ୍ଣ କହିବେ ବିପଦ ସନ୍ତୁ ନା ଆସନ୍ତୁ, ବିପଦ ଆସୁ ନା ନ ଆସୁ, କହୁ କ'ଣ କହୁଛ ପିଉସୀ, ପିଉସୀ ହେବେ ତାଙ୍କର ପିଉସୀ ନାନୀ, ନା ନା ବିପଦ ସନ୍ତୁ, ବିପଦ ଆମର ଆସୁ, ସନ୍ତୁ ସନ୍ଧି ବିଚ୍ଛେଦ କରିଦେଲେ, ମିଶାଇ ଦେଲେ ବିପଦ ସନ୍ତୁ, ମାନେ ଅସନ୍ତୁ ମଧ୍ୟ ଯିବ, ଆଜିରେ ମଧ୍ୟ ଯିବ। ତେଣୁ ସେ କହୁଛନ୍ତି ନା ଆମର ବିପଦ ଆସୁ, ମୁଁ କହୁଛି ମୋର ନ ଆସୁ ବି କହୁନି, ମୁଁ କହୁଛି ବିପଦ ଆସୁ ନା। ସମସ୍ତେ ତ ପ୍ରାର୍ଥନା କରୁଛନ୍ତି ବିପଦ ମୁକ୍ତ ହେବା ପାଇଁ, ତୁମେ କ'ଣ କହୁଛ ବିପଦ ଆସୁ ବୋଲି? ମୁଁ ତ ବହୁତ ବିପଦରୁ ମୁକ୍ତ କଲି, ଆ ପୂର୍ବ ଶ୍ଳୋକରେ କୁହାଯାଇଛି, ଅନେକ ବିପଦ କଥା କହିଛନ୍ତି କୁନ୍ତିଦେବୀ। ନା ନା ମୁଁ ଚାହୁଁଛି ସେଇଭଳିଆ ବିପଦ ମୋତେ ଆସୁ, ଯାହାଫଳରେ କାହିଁକି ଚାହୁଁଛ ନା ଭବତୁ ଦର୍ଶନ ଦର୍ଶା, ବିପଦ ଆସିଲେ ଆମେ ଭଗବାନଙ୍କର ସ୍ମରଣ କରିବା, ଯଦି ବିପଦ ନ ଆସିବ ତାହେଲେ ଆମେ ଭଗବାନ ଭୁଲିଯିବା। ଭଗବାନ ସେଇଥିପାଇଁ ବିପଦ ଦିଅନ୍ତି, ଭୌତିକ ଜଗତରେ ବିଭିନ୍ନ ବିପଦ ରହିଛି, ସେଇଥିପାଇଁ ବିପଦ ଦିଅନ୍ତି। ଭୌତିକ ଜଗତ ହେଉଛି ପଦଂ ପଦଂ ଯତ୍ ବିପଦା, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଗୋଟେ ସ୍ତୁତିରେ ସେ କଥା କହିଛନ୍ତି, ପଦଂ ପଦଂ ଯତ୍ ବିପଦା। ଭୌତିକ ଜଗତ ହେଉଛି ଏଇଭଳି ଭାବରେ ପ୍ରତି ପଦରେ ବିପଦ ଅଛି। ଆମର ଗୋଟେ କଥା ଅଛି, ଝୁଣ୍ଟି ପଡ଼ିଲେ ଉଠି ପଡ଼ିବୁ ନାହିଁ, ଓଡ଼ିଆରେ ଗୋଟେ କଥା ଅଛି, ଝୁଣ୍ଟି ପଡ଼ିଲେ ଜଣେ ମୃତ୍ୟୁବରଣ କରିଯାଇପାରେ, ଏଭଳି ରହିଛି ବିପଦ। ତେଣୁ କୁନ୍ତିଦେବୀ ଯେଉଁ କହୁଛନ୍ତି ଯେ କାହିଁକି କ'ଣ ଚାହୁଁଛ ବିପଦ ନା, ଭବତୁ ଦର୍ଶନ ଯଶ୍ୟା, ବିପଦ ପଡ଼ିଲେ ଆମର ଭଗବାନଙ୍କ ସ୍ମରଣ ହେବ, ଭଗବାନଙ୍କୁ ପ୍ରାର୍ଥନା କରିବା, ଚତୁର୍ବିଧା ଭଜନ୍ତେ ମାମ ଜନା ସ୍ୱୀକୃତି ଅର୍ଜୁନ ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରତ ସବ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ଯେତେବେଳେ କହୁଛନ୍ତି, ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଏଇ ଯେଉଁ ଭୌତିକ ଜଗତ ଯେଉଁ ରହିଛି, ଏ ଜଗତ ହେଉଛି ଭଗବାନଙ୍କର ଗୁଣ ସତ୍ୱ ରଜତମ, ଏ ତିନୋଟି ଗୁଣ ଭଗବାନଙ୍କର ରହିଛି, ଆକୁ ଆମେ ନିଜ ଚେଷ୍ଟାରେ ପାର ହୋଇପାରିବା ନାହିଁ। ଦୈବେଶା ଗୁଣମୟୀ ମୋ ମାୟା ଦୂରତୟା, ଆକୁ ଆମେ ନିଜ ଚେଷ୍ଟାରେ ପାର ହୋଇପାରିବା ନାହିଁ। କିନ୍ତୁ ମା ଏବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ, କେବଳ ଯେଉଁମାନେ ମୋର ଶରଣରେ ଯିବେ, ମା ଏବ ଯେ ପ୍ରପଦ୍ୟନ୍ତେ, ସେମାନେ ମାୟାକୁ ଅତିକ୍ରମ କରିପାରିବେ। ତେଣୁ ସପ୍ତମ ଅଧ୍ୟାୟରେ ଯେତେବେଳେ ଭଗବାନ ଏଭଳି ଭାବରେ କହୁଛନ୍ତି, ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ଆପଣଙ୍କ ଶରଣରେ ଗଲେ ଯଦି ଜଣେ ମାୟାକୁ ପାର ହୋଇଯିବ, ବନ୍ଦୀ ମୁକ୍ତ ହୋଇଯିବ, ତାହେଲେ କାହିଁକି ଯାଉନାହାନ୍ତି? ନା ନ ମାନ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ପ୍ରଭୃତ ଜ୍ଞାନ ଆଶୁରଙ୍ଗ ଭାବମାସ୍ଥିତା। ଏହି ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ନ ମାନ ଦୁଷ୍କୃତି ନ, ସେମାନେ ସବୁ ଦୁଷ୍କୃତି ନ, ବହୁତ ପାପରେ ସେମାନେ ଲିପ୍ତ ରହିଛନ୍ତି, ତେଣୁ ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ସେମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଉଛି, ହେଉଛି ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ଜାଣନ୍ତି ନାହିଁ ଭଗବାନଙ୍କ ବିଷୟରେ ଜାଣନ୍ତି ନାହିଁ, ତାଙ୍କ ଶରଣରେ ଯାଉନାହାନ୍ତି। ଏବଂ ନରାଧମ, ଚାରି ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି, ତାଙ୍କ ଭିତରୁ ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ଏବଂ ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ବହୁତ ବୈଜ୍ଞାନିକମାନେ ଅଛନ୍ତି, ଇଞ୍ଜିନିୟରମାନେ ଅଛନ୍ତି, ଡାକ୍ତରମାନେ ଅଛନ୍ତି, ଏମାନେ ସବୁ ତ ବହୁତ ବିଦ୍ୱାନ ବ୍ୟକ୍ତି, ସେମାନେ କାହିଁକି ଶରଣରେ ଯାଉନାହାନ୍ତି? ନା ମାୟା ଅପହୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ସେଥିପାଇଁ ସେମାନେ ମୋର ଶରଣରେ ଯାଉନାହାନ୍ତି। ମାୟା ଅପହୃତ ଜ୍ଞାନ ଏବଂ ଆସୁର ଭାବ ମାୟା, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ ସପ୍ତମ ଅଧ୍ୟାୟରେ ଯେତେବେଳେ ଭଗବାନ କହିଲେ ଅସୁର ଅସୁର ଭାବ ମା ସିଦ୍ଧା, ଅର୍ଜୁନ ଚିନ୍ତା କରୁଛନ୍ତି ଅସୁର ଭାବ କ'ଣ, ତେଣୁ ଭଗବାନ ଷୋହଳ ଅଧ୍ୟାୟରେ ତା'ର ଅର୍ଥ କହିବେ, ଅସୁର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବେ, ଅସୁର ଲକ୍ଷଣ ସବୁ କ'ଣ ରହିଛି। ତେଣୁ আর এমানে যাতে না কিন্তু যেমানে সুকৃতিবান পুরুষ সে ভগবান শরণ যাতে চতুর্বিধা বদন্তি মান জনা সুকৃতি অর্জুন অর্জুন যেমানে সুকৃতিবান পুরুষ সে মো শরণ যাতে সে চারি প্রকার ব্যক্তি রয়েছেন চতুর্বিধা কে কে আর্ত জিজ্ঞাসু অর্থার্থী জ্ঞানী চ ভরত সব আর্ত কহিলে যে বিপদরে পড়ি ভগবান শরণে যাতে বিপদরে পড়লে বহু তার উদাহরণ রয়েছে বিপদরে বি ভগবান শরণে যাইছেন আর্ত জিজ্ঞাসু যে জিজ্ঞাসা করছেন যে জিজ্ঞাসা করছেন তা বুঝে পড়ে তাঁর মানব জন্ম আরম্ভ হল যে জিজ্ঞাসা করু না সে পশু ভাই জীবনযাপন করছেন এবং অর্থার্থী যার অর্থ দরকার হচ্ছে সমস্ত অর্থ দরকার হচ্ছে অর্থার্থী বিশেষ ভাবে বহুত যে অর্থ না অর্থ চাহুন সে ভগবান শরীরে যাতে আর্থ জিজ্ঞাসুর অর্থার্থী জ্ঞানী চ ভরত সব জ্ঞানী মানে ভগবান শরণে যাতে জ্ঞানী সে জাঁতি জ্ঞান ভগবান হচ্ছে সব কিছুর মূল জ্ঞানী সে মায়া অপূর্ত জ্ঞান নুহতি সে প্রকৃত জ্ঞানী মায়া দ্বারা তাঁর জ্ঞান অপহরণ হয়ে যাই না তেমন সে ভগবান শরণে যাতে হরে কৃষ্ণ 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 হরে 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 রাম হরে রাম 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 তেমন আর্ত আসব উদাহরণ রয়েছে বিশেষ ভাবে এটা যে কিন্তু এই চারি যে প্রকার ব্যক্তি রয়েছেন যে ভগবান শরণে যাতে সে বিশেষ ভাবে চারোটি উদাহরণ দিয়া যায় আর্ত কে গজেন্দ্র গজেন্দ্র 1000 বর্ষ ধরে কুম্ভীর সহ যুদ্ধ কলা ত্রিকুট পর্বতরে যে রয়েছে সরোবর রয়েছে সেই সরোবরের কুম্ভীর দ্বারা আক্রান্ত হয়ে সে ভগবান প্রার্থনা কলা এ যুদ্ধ কলা প্রথমে 1000 বর্ষ ধরে যুদ্ধ কলা টিকেট কাটি সব দেবতা মানে আসি দেখি থাকে আমি যেমন বর্তমান হয়ে গলা ইংল্যান্ডের এলা ওয়ার্ল্ড ক্রিকেট কত লোক যাই দেখলে সব গেলে সেইভাবে ভাবে সেটি চালি এই যে যুদ্ধ চালি এটা দেবতা মানে আসি দেখু লে প্রতিদিন আসি দেখতে সবুদিন কি হারব কি জিতব কি জনা পড়ুন তেমন সেইভাবে ভাবে 1000 বর্ষ কাল যেত যুদ্ধ করে যেত ঠকিগলা আর বড় পাইলা না এবং তাঁকর তাঁকর যে বন্ধু বান্ধব অনেক আমার প্রভু সন্দীপেন প্রভু এ বিষয়ে গোটে সপ্তাহ করে ভাগ সপ্তাহ তেমন যেতবে আসি উপায় ন পাইলে যে গজেন্দ্র সেতবে সে ভগবান শরণের গলে গজ রাজ চিন্তা কলা তাই ঘোর জড়েণ চক্রপেশি নক্র নাশি উধারি লপণ আহে নীল শরীর গজরাজ ভগবান শরণের গলে প্রকৃতরে সে পূর্ব জন্মরে সে থিলে ভক্ত থিলে রাজা থিলে কোন তাঙ্ক না ইন্দ্রদুম্ন রাজা ইন্দ্রদুম্ন থিলে তেণু পূর্ব জন্মর স্তুতি যে করে ভগবান সব মনে পড়া তেণু প্রভুপাদ মহারাজ এই প্রসঙ্গে কিন্তু আমি সমস্ত কিছু কিছু স্তুতি মনে রাখা কথা গোটে জন্ম পরে হয়ে ভগবান মনে পকাই দিকে স্তুতি এই স্তুতি হচ্ছে এত গুরুত্বপূর্ণ ভাগবতরে অনেক স্তুতি সব রয়েছেন ভাগবতরে তেণু সে বিপদরে পড়ি সমস্ত বিপদরে পড়ি ভগবান শরণে যাতে না বিপদরে পড়ি নিজ চেষ্টার চেষ্টা করতে কমিটি বিপদর মুক্ত হবে বহু প্রকার চেষ্টা করে বহু প্ল্যান প্রজেক্ট সব করতে বা কেউ বিভিন্ন দেবাদেবী মানুষ শরণে যাতে কে কেউ অন্য শক্তিশালী ব্যক্তি শরণে যাতে বিপদর মুক্ত হওয়া কিন্তু বিপদ ভগবান প্রদান করতে বিপদ ভাগবত তৃতীয় স্কন্ধ 20 অধ্যায় কথা কুয়াছে ব্রহ্মা সৃষ্টি আরম্ভ করছেন সেই সময় এ কথাটি কিন্তু এই শ্লোকটি কুয়াছে ଭଗବାନ ସେ ସ୍ତୁତି କରିଛନ୍ତି। ତ୍ୱମେବ କିଳ ଲୋକାନାଂ କ୍ଲିଷ୍ଟାନାଂ କ୍ଲେଶନାଶନ ତ୍ୱମେବ କ୍ଲେଶଦଂ ତେଷାଂ ଅନାଶନ ପଦାଂ ତବ। ପ୍ରଭୁ ଆପଣ ହିଁ ତ୍ୱମେବ, ଆଉ କେହି ନୁହନ୍ତି। ଆମେ ଯେଉଁ ବିପଦ ପାଉଛେ ତାର କାରଣ ହେଉଛନ୍ତି ଭଗବାନ, ଆଉ କେହି ନୁହନ୍ତି। ତ୍ୱମେବ କିଳ ଲୋକାନାଂ କ୍ଲିଷ୍ଟାନାଂ କ୍ଲେଶନାଶନ, ଭଗବାନ କ୍ଲେଶ ଦେଉଛନ୍ତି ପୁଣି କ୍ଲେଶନାଶନ କରୁଛନ୍ତି। କେଉଁମାନେ କ୍ଲେଶ ଦେଉଛନ୍ତି? ଅନାଶନ ପଦାଂ ତବ। ପ୍ରଭୁ ଯେଉଁମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ଆପଣଙ୍କୁ ବିପଦ ଦେଉଛନ୍ତି, କିନ୍ତୁ ଯେଉଁମାନେ ଆପଣଙ୍କ ଶରଣରେ ଯାଆନ୍ତି ଆପଣ ତାଙ୍କ ବିପଦକୁ କ୍ଲେଶନାଶନ ବିପଦକୁ ଦୂର କରିଦିଅନ୍ତି। ଏ ଭୌତିକ ଜଗତ ହେଉଛି ଦୁଃଖପୂର୍ଣ୍ଣ ଜଗତ, ଅନେକ ଦୁଃଖ ରହିଛି ଏବଂ ବିଶେଷତଃ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଇଏ ହେଉଛି ସପ୍ତମ ଅଧ୍ୟାୟରେ ଏଇଟା ଭଗବାନ କହିଛନ୍ତି। ନା ଏଇଟା ଦୁଇଟା ସ୍ଥାନରେ କୁହାଯାଇଛି, 13 ଅଧ୍ୟାୟରେ ଏଇଟା କୁହାଯାଇଛି। ଜ୍ଞାନ ବିଷୟରେ ଯେତେବେଳେ କୁହାଯାଉଛି ସେତେବେଳେ ଭଗବାନ କହୁଛନ୍ତି ଇଏ ହେଉଛି ଜ୍ଞାନ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ଏ ଭୌତିକ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି, କିନ୍ତୁ ବିଶେଷ ଭାବରେ ଏଇ ଚାରୋଟି ଯେଉଁ ରହିଛି ଦୁଃଖ, ମୂଳ ସମସ୍ୟା ହେଉଛି ଭୌତିକ ଜଗତରେ ଏଇଟା। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏହି ସମସ୍ୟାର ସମାଧାନ କରିବା। ମୁଁ ଗତକାଲି କହୁଥିଲି ଶାସନରେ, ମନୁଷ୍ୟ ପୂର୍ବ ଶନିବାର କଥା ଆଲୋଚନା ହୋଇଥିଲା, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ କ'ଣ, ପର୍ପସ୍ ଅଫ୍ ହ୍ୟୁମାନ୍ ଲାଇଫ୍। ଏ 13 ଅଧ୍ୟାୟରେ ଏଇଟା କହୁଛି, ଏ ଜ୍ଞାନ 13 ଅଧ୍ୟାୟ ଏ ଚାରୋଟି ଶ୍ଳୋକରେ କେତେ ଜ୍ଞାନ ବିଷୟରେ କହିଛି, ପାଞ୍ଚଟି ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ ସବୁ କହିଦେଇଛନ୍ତି। ତା ଦେହରୁ ଏଇ ଗୋଟିଏ ଶ୍ଳୋକ ଅଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏହି ଦୁଃଖକୁ ଦେଖିବା, ଏହି ଦୁଃଖରୁ କେମିତି ଆମେ ମୁକ୍ତ ହେବା ସେଇଟା ଚିନ୍ତା କରିବେ ସେମାନେ। ଯଦି ଜାଣିପାରିବେ ନାହିଁ ଏହି ଦୁଃଖ ରହିଛି ଭୌତିକ ଜଗତରେ, ମୂଳ ସମସ୍ୟା ହେଉଛି ଏହି ଦୁଃଖ, ତାହେଲେ ସେମାନେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟକୁ ତାଙ୍କ ବିଫଳ ହୋଇଗଲା। ଇଏ ହେଉଛି ଜ୍ଞାନ, ପାଞ୍ଚଟି ଶ୍ଳୋକରେ ଜ୍ଞାନ ବିଷୟରେ କହି ଭଗବାନ କହିଲେ, ଏତତ୍ ଜ୍ଞାନମ୍ ଇତି ପ୍ରକ୍ତମ୍ ଅଜ୍ଞାନମ୍ ଜଗତ ଅନ୍ୟଥା। କେହି ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ, ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ, ଯେତେ ବଡ଼ ନୋବେଲ ପ୍ରାଇଜ୍ ୱିନର୍ ହୁଅନ୍ତୁ, କେହି କହିପାରିବ ନାହିଁ ମୁଁ ସବୁକିଛି ଜ୍ଞାନ ପାଇଗଲି, କେହି କହିପାରିବ ନାହିଁ। ଆମର ଯେଉଁ ରହିଛନ୍ତି ଆଇନଷ୍ଟାଇନ୍ କିଏ କହିଥିଲେ, ଏତେ ବଡ଼ ବୈଜ୍ଞାନିକ ସେ କହିଥିଲେ, ଜ୍ଞାନର ବେଳାଭୂମିରୁ ମୁଁ ମାତ୍ର କେତେ ଖଣ୍ଡ କ'ଣ କେତେ ଖଣ୍ଡ ପଥର ଯୋଗାଡ଼ କରିଛି ପାଇଛି, ଏତିକି କହିଥିଲେ ଆଇନଷ୍ଟାଇନ୍ ନା କିଏ, ନ୍ୟୁଟନ୍, ନ୍ୟୁଟନ୍ କହିଥିଲେ। ତେଣୁ ଏ ଯେଉଁ ଏତେ ଜ୍ଞାନୀ ସିଏ ନ୍ୟୁଟନ୍, ତାଙ୍କର ସବୁ ରହିଛି ଯେଉଁ ଥିଓରି ସବୁ ପଢ଼ୁଛନ୍ତି ପିଲାମାନେ, ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ମାନେ, ସାଇନ୍ସ ଷ୍ଟୁଡେଣ୍ଟ ମାନେ ସବୁ ପଢ଼ୁଛନ୍ତି, ଏତେ ବଡ଼ ବୈଜ୍ଞାନିକ, ଏତେ ବଡ଼ ଜ୍ଞାନୀ, କିନ୍ତୁ ସେ କହିଲେ ଜ୍ଞାନ ରୂପକ ବେଳାଭୂମିରୁ ମୁଁ କେତେ ଖଣ୍ଡ ମାତ୍ର ପଥର ବା ଶାମୁକା ବା ବାଲିଗରଡ଼ା ପ୍ରାପ୍ତ ହୋଇଛି, ଏତେ ବଡ଼ ଜ୍ଞାନୀ ଏଇ କଥା କହୁଛନ୍ତି। କୌଣସି ଜ୍ଞାନୀ କହିପାରିବେ ନାହିଁ ଯେ ଆମେ ଜ୍ଞାନର ଅନ୍ତ ପାଇଗଲୁ, କୌଣସି ଜ୍ଞାନୀ କହିପାରିବେ ନାହିଁ। ତେଣୁ ଆମର ପ୍ରଭୁପାଦ ମହାରାଜ କହନ୍ତି, ଭଗବାନ ଯେଉଁ ଏହି ଶ୍ଳୋକରେ କହିଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଇଏ ହେଉଛି ବୈଜ୍ଞାନିକମାନଙ୍କ ପ୍ରତି ଚ୍ୟାଲେଞ୍ଜ ଭଗବାନଙ୍କର। ଭଗବାନ ଯେ ଭୌତିକ ଜଗତ ସୃଷ୍ଟି କରିଛନ୍ତି, ବିପଦ ବହୁଳ ସୃଷ୍ଟି କରିଛନ୍ତି, ବିପଦ ହେବା ପାଇଁ ସୃଷ୍ଟି କରିଛନ୍ତି, ବିପଦମୁକ୍ତ ଭୌତିକ ଜଗତ ନୁହଁ ଏଇଟା, ବିପଦ ଦେବା ପାଇଁ କରାଯାଇଛି ଭୌତିକ ଜଗତ, ଦୁଃଖାଳୟମ୍ ଅଶାଶ୍ୱତମ୍। ଏ ଆଉ ଗୋଟେ ସ୍ଥାନରେ କୁହାଯାଇଛି, ଏ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି ଏସବୁଟି, ଦୁଃଖାଳୟମ୍ ଅଶାଶ୍ୱତମ୍। ଏ ଭୌତିକ ଜଗତ ଖାଲି ଦୁଃଖ ରହିଛି ତା ନୁହଁ, ଅଶାଶ୍ୱତମ୍, ଜଣେ ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ସେ ରହିପାରିବ ନାହିଁ, କାହିଁକି ନା ଭୌତିକ ଜଗତ ସୃଷ୍ଟି ହେଉଛି, କିଛି କାଳ ରହିବ, ତାପରେ ପୁଣି ଧ୍ୱଂସ ହୋଇଯିବ, ଅଶାଶ୍ୱତମ୍, ଦୁଃଖାଳୟମ୍ ଅଶାଶ୍ୱତମ୍। ତେଣୁ ଏଇ ଯେଉଁ ବିଭିନ୍ନ ଦୁଃଖ ରହିଛି, ଏ ଦୁଃଖରେ ପଡ଼ି ଯଦି ଜଣେ ଭଗବାନଙ୍କ ଶରଣରେ ଗଲେ, ତାହେଲେ ସେମାନେ ମଧ୍ୟ ଉଦାହରା, ସେମାନେ ବହୁତ ବୁଦ୍ଧିମାନ ବ୍ୟକ୍ତି, ବହୁତ ତାଙ୍କର ବୁଦ୍ଧି ଉନ୍ନତ ରହିଛି। ଏ ସମସ୍ତେ ଚାରିଜଣ ଯାକ କଥା ଯେଉଁ କୁହାଗଲା, ଆର୍ଥ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ, ଏ ଚାରିଜଣ ଯାକ ଏମାନେ ସମସ୍ତେ ହେଉଛନ୍ତି ବହୁତ ତାଙ୍କର ବହୁତ ଉଦାର ବା ତାଙ୍କର ପ୍ରଶସ୍ତ ଜ୍ଞାନ ରହିଛି, ଯେଉଁଥିପାଇଁ କି ସେ ଭଗବାନଙ୍କ ଶରଣରେ ଯାଆନ୍ତି ଦୁଃଖରେ ପଡ଼ି। ଆର୍ତ୍ତ ଯେମିତି ଗଜେନ୍ଦ୍ର ଯାଇଥିଲା ଭଗବାନଙ୍କ ଶରଣରେ, ସେହିଭଳି ଭାବରେ ଉଦାହରଣ ଦିଆଯାଏ ଜିଜ୍ଞାସୁ, ଜିଜ୍ଞାସା, ଏ ଜିଜ୍ଞାସା ହେଉଛି ମନୁଷ୍ୟ ଜନ୍ମର ଆରମ୍ଭ ବୋଲି କୁହାଯିବ। ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇ ଯେତେବେଳେ ଜିଜ୍ଞାସା କରିବ, କ'ଣ ଜିଜ୍ଞାସା କରିବ? ଆହାର ନିଦ୍ରା ଭୟ ମୈଥୁନ, ଏଇଟା ସମସ୍ତେ ଜିଜ୍ଞାସା କରୁଛନ୍ତି। କେଉଁଠି ଖାଇବା ଭଲ ଖାଇବା, କେମିତି ଠିକ ଭାବରେ ଶୋଇବା, କେମିତି ଆମେ ସୁରକ୍ଷିତ ରହିବା, କେମିତି ଇନ୍ଦ୍ରିୟ ଉପଭୋଗ କରିବା, ଇନ୍ଦ୍ରିୟ ସୁଖ ପ୍ରାପ୍ତ ହେବା, ଏହିସବୁ ଜିଜ୍ଞାସା ଯେଉଁମାନେ କରୁଛନ୍ତି ଭୌତିକ ଜଗତରେ ସବୁଠାଇଁ ଏଇ ଜିଜ୍ଞାସା ହେଉଛି। କିନ୍ତୁ ସେଇଟା ତ ମନୁଷ୍ୟ ଜନ୍ମର ଆରମ୍ଭ ହୋଇନାହିଁ, ସେମାନେ ପଶୁ ଜନ୍ମ ଭଳି ରହିଛନ୍ତି। କିନ୍ତୁ ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କଲେ ବୁଝିବାକୁ ପଡ଼ିବ ତା'ର ମାନବ ଜନ୍ମ ଷ୍ଟାର୍ଟ ହେଲା, ଆରମ୍ଭ ହେଲା ମାନବ ଜନ୍ମ। ସେଇଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସା କାହିଁକି କୁହାଗଲା? ସମସ୍ତ ବୈଦିକ ଶାସ୍ତ୍ର ରଚନା କରିସାରିଲା ପରେ ବ୍ୟାସଦେବ ବେଦାନ୍ତ ସୂତ୍ର ରଚନା କଲେ, 555 ସୂତ୍ର ରହିଛି, ତାହେଲେ ସବୁକିଛି ଜ୍ଞାନ ସଂକ୍ଷେପରେ କହିଦେଲେ। ପ୍ରଥମେ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଆମ ଶିଶୁନାଥ ଭକ୍ତିଶ୍ୱର ଦାମଦର୍ଶନ ଗୁରୁମାରେ ମଧ୍ୟ ତା ଉପରେ ଟୀକା ଦେଇଛନ୍ତି। ମୁଁ ପଢ଼ୁଥିଲି ସେ ଟୀକା, କେତୋଟି ଶ୍ଳୋକ ଉପରେ ଦେଇଥିଲେ, କେତୋଟି ସୂତ୍ର ଉପରେ। ଏଇଟା ଅଥାତ କାହିଁକି କୁହାଗଲା ନା? ଆମେ ଅନେକ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ତେଣୁ ଅଥାତ ଶବ୍ଦ ବ୍ୟବହାର କରାଗଲା। ତେଣୁ ସେସବୁ ଜନ୍ମରେ ଯାହା ସବୁ କରୁଥିଲେ, ମନୁଷ୍ୟ ଜନ୍ମ ଗୋଟେ ଉନ୍ନତ ଜନ୍ମ ପ୍ରାପ୍ତ ହେଲେ, ଉନ୍ନତ ଜନ୍ମ ପ୍ରାପ୍ତ ହୋଇ ଯଦି ସେଇଭଳି ଭାବରେ ରହିଲେ, ପଶୁ ଭଳି ରହିଲେ, ଜୀବନଯାପନ କଲେ, ତାହେଲେ ଆମେ ମନୁଷ୍ୟ ଜନ୍ମ ବୃଥା ହୋଇଗଲା ଆମର। ବ୍ରହ୍ମ ଜିଜ୍ଞାସା ଯେଉଁମାନେ କରୁଛନ୍ତି ବୁଝିବାକୁ ପଡ଼ିବ ତାଙ୍କର ମାନବ ଜନ୍ମ ଆରମ୍ଭ ହେଲା, ମାନବ ଜନ୍ମ ଆରମ୍ଭ ହେଲା, ଯେମିତି ବିଗିନିଂ, ଏଣ୍ଡ ନୁହଁ, ବିଗିନିଂ ଜିଜ୍ଞାସାରେ ଆସିବ। ଯେମିତି ଉଦାହରଣ ଦିଆଯାଏ, ସୌନକ ଆଦି ଋଷିମାନେ 88,000 ଋଷି ନୈମିଷାରଣ୍ୟରେ ଭାଗବତଙ୍କର ଏଇ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ କଥାଟି ରହିଛି। ଆମେ ଏଇ ଯେଉଁ ଶ୍ଲୋକଟି କହିବାର ଉଦ୍ଦେଶ୍ୟ ହେଉଛି, ଏ ସପ୍ତମ ଅଧ୍ୟାୟ ଗତକାଲି କହିଥିଲେ, ଗତ ରବିବାର କହିଥିଲେ, ଏ ରବିବାର ଅଷ୍ଟମ ଅଧ୍ୟାୟଟି କହିଗଲା। ଗୋଟିଏ ଗୋଟିଏ ଅଧ୍ୟାୟ କଭର୍ କରୁଛେ ଆମେ, 335 ଅଧ୍ୟାୟ ଅଛନ୍ତି ଭାଗବତମରେ। ତେଣୁ ଆମେ ଯେହେତୁ ଭାଗବତମ ବହି ସବୁ ଦିଆହେଉଛି, ବିସ୍ତରଣ କରାଯାଉଛି, ଯେଉଁମାନେ ଭାଗବତ ନେଉଛନ୍ତି ସେମାନେ ପଢ଼ିବେ, ତାଙ୍କ ପାଇଁ ତାଙ୍କୁ ସାହାଯ୍ୟ କରିବ, ସେଥିପାଇଁ ଆମେ ସଂକ୍ଷେପରେ କହୁଛେ। ସେମାନେ ଉଦ୍ବୁଦ୍ଧ ହେବେ, ପ୍ରେରଣା ପାଇବେ, ଭାଗବତ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଏବଂ ଯେଉଁମାନେ ଭାଗବତ ନେଇନାହାନ୍ତି ସେମାନେ ମଧ୍ୟ ନେବେ। ଭାଦ୍ର ମାସର ପୂର୍ଣ୍ଣମୀ ତିଥିରେ ଯେଉଁମାନେ ଭାଗବତ ବିତରଣ କରିବେ ସେମାନେ ବୈକୁଣ୍ଠ ବାସ କରିବେ। ଏସବୁ ରହିଛି, ଇସ୍କନ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। ତେଣୁ ଇଏ ଯେଉଁ ରହିଛି ଚାରିକୁମାର, ଏଇ ଚାରିକୁମାର ନୁହଁ, ଯେଉଁ 88,000 ଋଷି ଆସିଥିଲେ ନୈମିଷାରଣ୍ୟରେ, 88,000 ଋଷି ବସିଥିଲେ, ସେମାନେ ମନୁଷ୍ୟ କଳିଯୁଗରେ ମନୁଷ୍ୟମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେମାନେ 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆୟୋଜନ କରିଥିଲେ। କିନ୍ତୁ ଯଜ୍ଞରେ କିଛି ସୁଫଳ ପ୍ରାପ୍ତ ହୋଇପାରିଲେ ନାହିଁ, ତେଣୁ ଦୈବକ୍ରମେ ସେଠି ସୁତ ଗୋସ୍ୱାମୀ ଆସି ପହଞ୍ଚିଲେ। ସୁତ ଗୋସ୍ୱାମୀ ଯିଏ ଭାଗବତର ମୂଳ କଥାକାର ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ଯେତେବେଳେ ପରୀକ୍ଷିତ ମହାରାଜ କହୁଥିଲେ ସେ ସେଠି ଉପସ୍ଥିତ ଥିଲେ। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ ଦେଖିଲେ ସୌନକାଦି ଋଷିମାନେ, ସେମାନେ ସବୁ ଯଜ୍ଞକୁ ବନ୍ଦ କରିଦେଲେ। ଯଜ୍ଞକୁ ବନ୍ଦ କରି ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଗୋଟେ ବ୍ୟାସାସନ ପ୍ରଦାନ କରି ତାଙ୍କୁ ଏଇ 6 ପ୍ରଶ୍ନ ପଚାରିଥିଲେ, ଏଇଥିରୁ ଭାଗବତ ମାରକ ହେଉଛନ୍ତି। ଏ ହେଉଛି ଜିଜ୍ଞାସା, ଇଏ ହେଉଛି ଜିଜ୍ଞାସା, ନହେଲେ ପଶୁପକ୍ଷୀ ଠାରୁ ସମସ୍ତଙ୍କର ଜିଜ୍ଞାସା ରହୁଛି, ଯେ ଯାହା କିଏ କାଁ ଯେଉଁ ହେଉଛନ୍ତି, ଯିଏ ଯାହା କରୁଛନ୍ତି, ତାଙ୍କର ଜିଜ୍ଞାସା ଚାଲିଛି, ସମସ୍ତଙ୍କର ଜିଜ୍ଞାସା ଚାଲିଛି। କିନ୍ତୁ ବ୍ରହ୍ମ ଜିଜ୍ଞାସା ଯେଉଁମାନେ ଆରମ୍ଭ କହୁଛନ୍ତି, ସେମାନେ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଲା। ତେଣୁ ଏଇ 6 ପ୍ରଶ୍ନ ପଚାରିଥିଲେ ସୌନକାଦି ଋଷିମାନେ, ଯାହାର ପ୍ରଶ୍ନର ଉତ୍ତରରେ ସୁଧ ଗୋସ୍ୱାମୀ ଏ ଭାଗବତଙ୍କୁ କହୁଛନ୍ତି। ଆମେ ଏଇଟା ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହିଥିଲେ, ସଂକ୍ଷେପରେ ଗୋଟିଏ ଗୋଟିଏ ଅଧ୍ୟାୟ ଆମେ କହି କହିକି ଆସୁଛେ, ମଝିରେ ବନ୍ଦ ହୋଇଯାଇଥିଲା, ପୁଣି ଆରମ୍ଭ ହେଲା ଗତ ରବିବାର ଠାରୁ। ତେଣୁ ଇଏ ଯେଉଁ 4 6 ପ୍ରଶ୍ନ ଏମିତି କୁହାଗଲା, ତେଣୁ ସୌନକାଦି ଋଷିମାନେ ଏ ଜିଜ୍ଞାସା କରିଥିଲେ, ଜିଜ୍ଞାସା କରିଥିଲେ। 6 ପ୍ରଶ୍ନ ରହିଛି, 6 ପ୍ରଶ୍ନର ଉତ୍ତରରେ ସମସ୍ତ ଭାଗବତଙ୍କୁ କୁହାଯାଇଛି। ପ୍ରଥମ ପ୍ରଶ୍ନ ଥିଲା, तत्र तत्र अंजसा युष्मान् भवतां यद् विनिश्चितं पुंसामे एकांतत श्रेय तन्न संस्थितुमर्हत्। श्रेय जिनिषटा कौन आमर ए जिज्ञासा आम जन्मर कौन लक्ष्य हवा कथा आमर श्रेय वस्तु कौटा कौन पे चेष्टा करवा कथा जीवन धारण करवा कथा ये श्रेय वस्तु कौन ये सब छोटे प्रश्न पचार जिज्ञासा ये जिज्ञासु से मैंने भगवान विषय ज्ञान प्राप्त हेले आर्थ जिज्ञासु अर्थार्थी अर्थात अर्थ विषय जो कहुए से मैंने गोटे प्रकार विपद जिज्ञासा गोटे प्रकार विपद भली से ज्ञान प्राप्त हो पारना तेणु से जिज्ञासा कले तेणु अर्थार्थी जो मान अर्थ आवश्यक रही समस्त अर्थ आवश्यक रही किंतु विशेष भाव में उदाहरण दि जाए ध्रुवंकर पांच वर्ष बाड़क भागवत चतुर्थ स्कंद कथा वर्णना कराँच वर्ष बाड़क पिता उत्तानपातर बीमा पुत्र उत्तम को जो कोल बस बसते सिंहासन में से चाहिए पिता कोल बसवाई किंतु बीमाता बहुत प्रकार तिरस्कार कले जोपाई कि से गले भगवान सन्धान गले अर्थ दरकार था अर्थ कह विराट बड़ राज्य चाहूँ इवि राज्य ना पिता उत्तानपाद पिता मनु मनुकर पिता ब्रह्मा ब्रह्मा ठार् बहुत बड़ राज्य से चाहूँगे विराट बड़ राज्य ब्रह्मा राज्य हूँ बहुत जगत जो रही चारश कोटी माइल राज्य प्राप्त होती से आठ रु बड़ राज्य से चाहूँगे तेणु से भगवान शरण में गले भगवान तर कामना पूर्ण कर ध्रुव लोक प्रदान कर ध्रुव लोक तेणु यही भाव में आर्त जिज्ञासु अर्थात ज्ञानी 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 उदाहरण दि जाए सनत कुमार कर सनत कुमार जो कि ब्रह्मांकर चारि पुत्र सनक सनातन सनंदन सनत कुमार चारि कुमार एम ज्ञानी थे भगवान को ज्ञान शक्तिर अवतार तेणु तापर ज्ञान अनुसरण जो जा भगवान दर्शन कले से ज्ञान परिसमाप्ति है से भक्त परिणत हेले भगवद गीता सप्तम अध्याय भगवान कहले बहुनाम जन्म नामते ज्ञानवान मान प्रबुद्धते वासुदेव सर्वमिति स महात्मा सुदुर्लभ जोबले ज्ञानी भगवान संधान प्राप्त हुए से महात्मा रे परिणत हो जाए से आज ज्ञानी ही रहे ना से महात्मा हो जाए यह महात्मा बहुत दुर्लभ सुदुर्लभ तेणु समस्ते आम कहार उद्देश्य था समस्ते विपद रु मुक्त होगा चाहती किंतु कुंती देवी एभली भक्त सी कहले मत विपद दिंतु विपद सतु विपद दिंतु तेणु भगवान कहते पिशी तुम विपद कहीं मगुच ना विपद सन्तु तस्व तत्र तत्र जगत गुरु सब दिखते तत्र तत्र जो जन्म मुझे पाए किसी असुविधा ना आ पर जन्म जेको पशुपक्षी जन्म दिखो जन्म हो किसी असुविधा ना तत्र तत्र सबुठे मत विपद दिंतु विपद सन्तु तस्व तत्र तत्र जगत गुरु आपण जगदगुरु जगदगुरु सी से ज्ञान प्रदान करेंगे भगवान वासुदेव जगद्गुरु वासुदेव वसुदेव सुत कंसचाणुरमर्दन देवकी परमानंदम कृष्ण वंदे जगद्गुरु जगद्गुरु पोस्ट एपर्त भैकेंट रही जे चाहिए जगद्गुरु पोस्ट नापी जापर खाली रही जगद्गुरु कारण कई चाहूना जगद्गुरु हाँपाई जदिव समस्त जगद्गुरु किंतु सी कहते ना ब्रह्मा आम ब्रह्मा संप्रदाय आसे आम चारोटी संप्रदाय रही आम हूँ ब्रह्म संप्रदाय आसे ब्रह्मा भगवान ठार ज्ञान प्राप्त हेले तेणु ब्रह्मा होती आदि कवये मूल गुरु हो ब्रह्मा आम संप्रदाय किंतु सी कहले द्वितीय स्कंद सप्तम अध्याय पंचम अध्याय नारद कहले नमस्तुभ्यं भगवते वासुदेवाय धीमहि जन्माय दुर्जया मां वदन्ति जगद्गुरु मुझे भगवान प्रणाम करती नमस्तुभ्यं भगवते वासुदेवाय धीमहि ତାଙ୍କୁ ମୁଁ ଧ୍ୟାନ କରୁ ସେଇ ଭଗବାନଙ୍କୁ, ଯାହାଙ୍କର ମାୟାରେ ମୋହିତ ହୋଇ ଜନ୍ମାୟା ଦୁର୍ଜୟା, ଯାହାଙ୍କର ମାୟାକୁ କେହି ଜୟ କରିପାରିବେ ନାହିଁ, ସେଇ ମାୟା ଦ୍ୱାରା ମୋହିତ ହୋଇ ମାଆଙ୍କୁ ବଦନ୍ତି ଜଗତଗୁରୁ, ମୋତେ କହନ୍ତି ଜଗତଗୁରୁ ବୋଲି। ଏବଂ ଜଗଦ୍ଗୁରୁ କହିଲେ ଯେ ବସୁଦେବ ସୁତମ ବନ୍ଧେ, କଂସଚାରଣ ଯିଏକୁ କଂସଚାରଣକୁ ବର୍ଦ୍ଧନ ହତ୍ୟା କରିଥିଲେ, ବିନାଶ କରିଥିଲେ, ସିଏ ହେଉଛନ୍ତି ଜଗଦ୍ଗୁରୁ। ସେ ଜଗଦ୍ଗୁରୁ କହିଲେ ନା ମୁଁ ଜଗଦ୍ଗୁରୁ ନୁହଁ, ରାଧିକା ଗୁରୁ, ଆମେ ଶିଷ୍ୟ ନଟ। ସେ କହିଲେ ରାଧିକା ଗୁରୁ। ଏବଂ ରାଧିକା କହୁଛନ୍ତି ଯେ ମୋର କୌଣସି ଭକ୍ତି ନାହିଁ, ଗୁରୁ କଥା ହୁଅନ୍ତୁ ଛାଡ଼, ମୋର କୌଣସି ଭକ୍ତି ଗୁରୁ ଭଗବାନ କହନ୍ତି ମୋର କୌଣସି ଭକ୍ତି ନାହିଁ। ଏଇଭଳି ଭାବେ ଜଗଦ୍ଗୁରୁ ପୋଷ୍ଟ ଏପର୍ଯ୍ୟନ୍ତ ମୋତେ ଖାଲି ରହିଛି। ଜଗଦ୍ଗୁରୁ ଯିଏ ସେ କହନ୍ତି ନାହିଁ ଆମେ ଜଗଦ୍ଗୁରୁ ବୋଲି। ତେଣୁ ଯାହା ହଉ, ଏଠି କୁତିଦେବୀ ତାଙ୍କର ପୁତ୍ରକୁ କହୁଛନ୍ତି ଆପଣ ହେଉଛନ୍ତି ପ୍ରକୃତିର ଜଗଦ୍ଗୁରୁ, ଭଗବାନ ହେଉଛି ପ୍ରକୃତିର ଜଗଦ୍ଗୁରୁ, ସମସ୍ତଙ୍କୁ ସେ ଜ୍ଞାନ ଦେଉଛନ୍ତି। ମତ ସ୍ମୃତି ଜ୍ଞାନମ ଅପହନମ ଚ, ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଏ ପନ୍ଦର ଅଧ୍ୟାୟରେ ଭଗବାନ କହିଲେ କଥା, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଭଗବାନଙ୍କଠାରୁ ସବୁ ଜ୍ଞାନ ଆସୁଛି, ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ଆମ ଏହି ପ୍ରସଙ୍ଗରେ ସେ ସମୟ ରାଧାବୃତ ସେମାନେ ଗୋଟେ କଥା କହନ୍ତି, ତେଣୁ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ତାଙ୍କର ବହୁତ ସବୁ ଶ୍ଳୋକ ସବୁ ମନେ ଥିଲା, ଏସବୁ ରହିଛି, ଆଉ ତାଙ୍କର ସବୁ ଶୁଣିବା ପାଇଁ କଥା ଶୁଣିବା ପାଇଁ ବହୁତ ଲୋକ ହୁଅନ୍ତି। ତେଣୁ ଗୋଟେ ଥର ସେ ବହୁତ ଗର୍ବରେ କହିଦେଲେ, କହିଲେ ମୋର ସବୁଠାରୁ ଭଲ ଗୁଣ ଭିତରେ ସବୁଠାରୁ ଦୁଇଟା ଗୁଣ ଭଲ ଅଛି। କ'ଣ ସେଟା ଦୁଇଟା ଅନ୍ୟ ଗୁଣ ତେଣେ ଆଗ୍ରହ ପ୍ରକାଶ କଲେ, କ'ଣ ସେ ଦୁଇଟା ଗୁଣ ନା? ଗୋଟେ ଗୁଣ ହେଉଛି ମୁଁ କିଛି ଭୁଲେ ନାହିଁ, ଗୋଟେ ଗୁଣ ହେଉଛି ମୁଁ କିଛି ଭୁଲେ ନାହିଁ, ଆଉ ଦ୍ୱିତୀୟ ଗୁଣଟା କ'ଣ? ଦ୍ୱିତୀୟ ଗୁଣଟା ମୋର ମନେ ପଡ଼ୁନାହିଁ, ମୁଁ ଭୁଲିଗଲେ। ପ୍ରଥମ ଗୁଣରେ କହିଲେ ମୁଁ ସବୁ କିଛି ଭୁଲେ ନାହିଁ, ଦ୍ୱିତୀୟ ଗୁଣ ହେଉଛି ମୁଁ ଭୁଲି ଯାଇଛି। ଯାହା ହଉ, ଇଏ ଯେଉଁ ରହିଛନ୍ତି ଭଗବାନ ସମସ୍ତଙ୍କୁ, ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଆମେ ସବୁ ସ୍ମୃତି ମନେ ରଖିପାରୁଛେ, ପିଲାଦିନର ସ୍ମୃତି ସବୁ ରହିଛି, ଭଗବାନ ସେଇଟା ପ୍ରଦାନ କରନ୍ତି, ସ୍ମୃତି ପ୍ରଦାନ କରନ୍ତି। ଏବଂ ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, ସେ ଜ୍ଞାନ ଯେଉଁ ପ୍ରାପ୍ତ ହେଉଛନ୍ତି ସେ ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି। ଆପଣମାନେ ଜାଣିଥିବେ ଯେଉଁ ରହିଛନ୍ତି ଗ୍ରୀସ୍ର ଯେଉଁ ସାଇଣ୍ଟିଷ୍ଟ, କ'ଣ ତାଙ୍କ ନାଁ, ଆର୍କିମେଡ଼ିସ୍ ନା, ଆର୍କିମେଡ଼ିସ୍ ଯେଉଁ ସୂତ୍ର ବାହାର କଲେ, ଆର୍କିମେଡ଼ିସ୍, ଗ୍ରୀସ୍ର ଯେଉଁ ରାଜା, ସେ ଗୋଟେ ପ୍ରଶ୍ନ ପଚାରିଥିଲେ, ସେ ପ୍ରଶ୍ନର ଉତ୍ତର କ'ଣ ଗୋଟେ ପ୍ରଶ୍ନ ପଚାରିଥିଲେ, ସେ ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନଙ୍କ ପାଖକୁ ଦିଆଯାଇଥିଲା। ତେଣୁ ସେମାନେ ଚିନ୍ତା କରୁଥିଲେ ସେ ପ୍ରଶ୍ନର ଉତ୍ତର କ'ଣ ହେବ। ତେଣୁ ଆର୍କିମେଡ଼ିସ୍ ଥରେ ସ୍ନାନ କରୁଥିଲେ ନଦୀରେ ଉପରେ, ନା କ'ଣ ଏମିତି ସ୍ନାନ କରୁଥିଲା ସମୟରେ ସେ ଉତ୍ତରଟି ପାଇଗଲେ, ୟୁରେକା, ୟୁରେକା କହିକି ଧାଇଲେ, ଉଲଗ୍ ନେଇକି ଧାଇଲେ, ୟୁରେକା ପାଇଗଲେ, ଜ୍ଞାନଟା ପାଇଗଲେ। ଜଳରେ କ'ଣ ରହିଛି ସାର୍, କ'ଣ ସେ ଜିନିଷଟା, ସ୍ପେସିଫିକ୍ ଗ୍ରାଭିଟି ନା, ସ୍ପେସିଫିକ୍ ଗ୍ରାଭିଟି, ହଁ, ପାଣିରେ ଯେଉଁ ଜିନିଷ ପକାଇଲେ ସେଇଟା ହାଲକା ହୋଇଯାଏ, ପାଣିରେ ଯେତେ ବଡ଼ ଭାରି ଜିନିଷ ହେଲେ ମଧ୍ୟ ଆମେ ଉଠାଇଦେବା, ବହୁତ ସହଜରେ ଉଠାଇଦେବା, କାରଣ କ'ଣ? ଏଇଭଳି ଗୋଟେ କଥା ମୁଁ ଠିକ୍ ଭାବରେ ଜାଣିପାରି କହିପାରୁନି। ତେଣୁ ଏଇଠାରୁ ଉତ୍ତର ସେ ପାଇଗଲେ, ତେଣୁ ସେ ସାଙ୍ଗେ ସାଙ୍ଗେ ୟୁରେକା, ୟୁରେକା ମାନେ ମୁଁ ପାଇଗଲି, ଅର୍ଥ ପାଇଗଲି, ପାଇଗଲି। ସାଇଣ୍ଟିଷ୍ଟ ମାନେ ମଧ୍ୟ ଏଇଟା କହନ୍ତି, ଯେଉଁ ତାଙ୍କର ନଲେଜ୍ ଜ୍ଞାନ ସେମାନେ ପ୍ରାପ୍ତ ହୁଅନ୍ତି, ଯେଉଁଥିପାଇଁ ସବୁ ନୋବେଲ ପ୍ରାଇଜ୍ ପାଉଛନ୍ତି, ସେମାନେ କହନ୍ତି 99% ହେଉଛି ପର୍ସପିରେସନ୍, ବହୁତ ସେମାନେ କଷ୍ଟ ଇଏ କରନ୍ତି, ସାଧନ କରନ୍ତି ଜାଣିବା ପାଇଁ, ସେ ତାଙ୍କର ପାଇବା ପାଇଁ, ତାଙ୍କର ଥେସିସ୍ ପ୍ରାପ୍ତ ହେବା ପାଇଁ। ଏବଂ 1% ହେଉଛି ଇନ୍ସପିରେସନ୍, ପ୍ରେରଣା, 1% ହେଉଛି ଇନ୍ସପିରେସନ୍। ସେ ଇନ୍ସପିରେସନ୍ଟା କେଉଁଠୁ ଆସୁଛି ସେମାନେ କହିପାରିବେନି, କିନ୍ତୁ ଭଗବାନ କହୁଛନ୍ତି ମତ ମୋଠାରୁ ସେ ଇନ୍ସପିରେସନ୍ ଆସୁଛି, ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନ କହୁଛନ୍ତି ସେ ଜ୍ଞାନ। ତେଣୁ ଯେତେ ବଡ଼ ଜ୍ଞାନୀ ହେଲେ ମଧ୍ୟ ସେ କେବେଳେ କହିପାରିବ ନାହିଁ ଯେ ମୁଁ ଜ୍ଞାନର ଅନ୍ତ ପାଇଗଲି, କିନ୍ତୁ ଭଗବାନଙ୍କର ସବୁ ଜ୍ଞାନ ଆସୁଛି, ଭଗବାନ କହିଦେବେ। 13 ଅଧ୍ୟାୟରେ ଭଗବାନ କହିଲେ, 5ଟି ଶ୍ଳୋକରେ ସବୁ ଜ୍ଞାନ ବିଷୟରେ କହି ଅନ୍ତିମରେ କହିଲେ, ଏତତ୍ ଜ୍ଞାନମ ଇତି ପ୍ରୋକ୍ତମ୍ ଅଜ୍ଞାନମ ଜଗତୋନ୍ୟଥା। ଏସବୁ ଯାହା ମୁଁ କହିଲି ଇଏ ହେଉଛି ଜ୍ଞାନ, ଆଉ ସବୁ ଯାହା ରହିଲା ସବୁ ଅଜ୍ଞାନ। ଜ୍ଞାନର ଅନ୍ତିମ କଥା କହିଦେଲେ, ସପ୍ତମ ଅଧ୍ୟାୟରେ ମଧ୍ୟ ଭଗବାନ କହିଦେଲେ ଭଗବତ ଗୀତାରେ, ଜ୍ଞାନମ ତେହମ ସବି ଜ୍ଞାନମ ଇଦମ ବକ୍ଷ୍ୟାମି ଅଶିଷତ ଜଜ୍ଞାତନୀୟ ଭୂୟନ ଜ୍ଞାନତବମ ଅବଶିଷତେ। ମୁଁ ତୁମକୁ ସବୁ ଜ୍ଞାନ ଦେଇଦେବି, ଜ୍ଞାନ ବିଜ୍ଞାନ ସହିତ ଜ୍ଞାନ ଦେବି ଅର୍ଜୁନ, ଯାହାକୁ ଜାଣିଲେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ, ସବୁ ଜ୍ଞାନ ମୁଁ ଦେଇଦେବି ତୁମକୁ। ଭଗବତ ଗୀତାରେ ସବୁ ଜ୍ଞାନ ରହିଛି। ତେଣୁ ସିଏ ଭଗବାନ ତାଙ୍କଠାରୁ ଏସବୁ ବିଭିନ୍ନ ପ୍ରକାର ଜଗଦ୍ଗୁରୁ, ସେ ହେଉଛନ୍ତି ଜଗଦ୍ଗୁରୁ, ସବୁକିଛି ଜ୍ଞାନ ସେ ଦେଉଛନ୍ତି ଜଗଦ୍ଗୁରୁ। କୁଞ୍ଚଦେବୀ ସେଥିପାଇଁ ପ୍ରାର୍ଥନା କରୁଛନ୍ତି, ବିପଦା ସମୟ ତାହା ତତ୍ର ତତ୍ର ଜଗଦ୍ଗୁରୁ ଭବତୋ ଦର୍ଶନ ସାର। ତେଣୁ ଭଗବାନ କହୁଛନ୍ତି ବିପଦ ଦେଲେ କ'ଣ ତୁମର ସୁବିଧା ହେବ ନା, ଭବତୋ ଦର୍ଶନ ସାର। ବିପଦ ପଡ଼ିଲେ ଆମେ ଆପଣଙ୍କୁ ଡାକିବୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ବିପଦ ପଡ଼ିଲେ ଯେଉଁମାନେ ସ୍ୱୀକୃତିବାନ ପୁରୁଷ ସେମାନେ ଭଗବାନଙ୍କ ସ୍ୱର୍ଣ୍ଣରେ ଯିବେ। ତେଣୁ ବିପଦ ଯେଉଁ ଭଗବାନ ଦେଇଛନ୍ତି, ଭଗବାନଙ୍କୁ ସ୍ମରଣ କରିବା ପାଇଁ ବିପଦ ଦିଆଯାଇଛି। ବିପଦର ଭଗବାନ ଦେଇଛନ୍ତି କାହିଁକି ନା ଆମେ ଭଗବାନଙ୍କୁ ସ୍ମରଣ କରିବା। ଭାଗବତ ଦର୍ଶନ 14 ଅଧ୍ୟାୟରେ ବ୍ରହ୍ମା ଗୋଟେ ସ୍ତୁତିରେ ସେ କଥା କହୁଛନ୍ତି, ସମାସିତା ଯେ ପଦପଲ୍ଲବ ପ୍ଲବଂ ମହତ୍ ପଦଂ ପୁଣ୍ୟଜ ସୋମୁରାରେ ଭବାମ ବୁଧେର୍ବସ ପଦଂ ପରଂ ପଦଂ 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 ଯଦ୍ୱିପଦାମ୍ନ ତେଷାମ। ଯେଉଁମାନେ ଭଗବାନଙ୍କ ପାଦପଦ୍ମର ଆଶ୍ରୟ ନେଇଛନ୍ତି, ସମାଶ୍ରିତା ସମ୍ୟକ ଭାବରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ଭଗବାନ ପାଦପଦ୍ମରେ, ଭଗବାନ ପାଦପଦ୍ମ କିଭଳି ନା ଗୋଟେ ପ୍ଲବ, ଗୋଟେ ନୌକା ଭଳି, ଭବସାଗରକୁ ପାର ହେବା ପାଇଁ ଗୋଟେ ନୌକା, ପଦ ପ୍ଲବଂ ପ୍ଲବଂ ମହତ୍ ପଦଂ, ସବୁ ମହତ୍ ବ୍ୟକ୍ତିମାନେ ସେ ପାଦରେ ଆଶ୍ରୟ ନେଇଛନ୍ତି। ପୁଣ୍ୟ ଯଶୋ ମୁରାରେ, ସେହି ଭଗବାନ ମୁରାରୀଙ୍କର ଯେଉଁ ପାଦପଦ୍ମ ରହିଛି ସେଠି ସବୁ ଯଶ ସବୁ ପୁଣ୍ୟ ରହିଛି ସେଠି। ଭବାନ ବୁଦ୍ଧିର ଭବସାଗରୁ ପାର ହେବା ପାଇଁ ଭଗବାନ ପାଦପଦ୍ମ ରୂପକ ନୌକା ହେଉଛି ଯଥେଷ୍ଟ। କିଭଳି ଯଥେଷ୍ଟ ନା ଭବାନ ବୁଦ୍ଧିର ବତ୍ସ ପଦଂ, ଭଗବାନଙ୍କ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଯିବେ ତାଙ୍କ ପାଇଁ ଭବସାଗର କେମିତି ସେମାନେ ପାର ହେବେ ସେମାନେ ଜାଣିପାରିବେ ନାହିଁ, ବର୍ଷପଦ ହେଇଯିବ। ବର୍ଷପଦ କହିଲେ ଏ ବର୍ଷା ଦିନ ଆସିଲା, ଛୋଟ ଛୋଟ ବାଛିମାନେ ଯାଉଥିବେ, ଦେଖିବେ ତାଙ୍କ ଯେଉଁ ତାଙ୍କର ଖୁରା ରହିଛି, ଖୁରାରେ ଗାଢ଼ ହେଇଯାଇଥିବ, ଛୋଟିଆ ଛୋଟିଆ ଗାତ, କାଦରେ ଟିକେ ଟିକେ ପାଣି ରହିଥିବ, ଭବସାଗର ସେହିଭଳି ଭାବରେ ହେଇଯିବ, ଟିକେ ନାକୁ ପାଣି ହେଇଯିବ, ଭବସାଗର ଏତେ ବିରାଟ ସାଗର ରହିଛି, ଛୋଟ ଅଳ୍ପ ଟିକେ ଖାତ ଖାଲ ଟିକେ ବଳିଆ ପାଣି ହେଇଯିବ, ଏତିକି ହେଇଯିବ, ବର୍ଷପଦଂ ହେଇଯିବ। ତାକୁ ଜଣାପଡ଼ିବନି ଯେ ଆମେ ସେଟା ପାର ହେଉଛୁ ବୋଲି, ଭବସାଗର ପାର ହେଉଛୁ ବୋଲି ଜଣାପଡ଼ିବ ନାହିଁ। ବର୍ଷପଦଂ ପରଂ ପଦଂ, ଏଇ ଭଗବାନ ପାଦପଦ୍ମ ହେଉଛି ସେହିଭଳି ଭାବରେ ଶ୍ରେଷ୍ଠ ଆଶ୍ରୟ। ପରଂ ପଦଂ 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 ଯଦ୍ ବିପଦାମ୍ ନ ତେଷାମ, କିନ୍ତୁ ନ ତେଷାମ, କିନ୍ତୁ ସେମାନଙ୍କର ଏଇଟା ହେବ ନାହିଁ, ତାଙ୍କ ପାଇଁ ପ୍ରତି ପଦରେ ପଦଂ ପଦଂ ଯଦ୍ ବିପଦାମ, ପ୍ରତି ପଦରେ ଭୌତିକ ଜଗତ ବିପଦ ସଂକୁଳ ହୋଇକି ରହିଛି, କାରଣ ଭଗବାନ ସେମାନେ ଭୁଲି ଯାଇଥିବାରୁ ସବୁ ବିପଦ ଦିଆଯାଇଛି। ବିପଦ ଆସିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା, ବିପଦ ଆସିଲେ 10-14 ଅଧ୍ୟାୟରେ ମଧ୍ୟ ବ୍ରହ୍ମା ଆଉ ଗୋଟେ ସ୍ଥିତିରେ କହିଛନ୍ତି ସେ କଥା, ତତେ ଅନୁକମ୍ପା, ଇଏ ହେଉଛି ଆମ ପାଇଁ ସାଧନ, ଏଇଟା ଆମେ ସାଧନ କରିବା, ଇଏ ହେଉଛି ଭଗବାନଙ୍କ କୃପା। ଯେତେବେଳେ ବିପଦ ଆସିବ ଆମେ ସେତେବେଳେ ଅଧୈର୍ଯ୍ୟ ହେବା ନାହିଁ, ସେତେବେଳେ ଆମେ ଏଇଭଳି ଭାବରେ ଚିନ୍ତା କରିବା, ଇଏ ହେଉଛି ଏକ୍ଜାମିନେସନ୍, ଟର୍ମିନାଲ୍ ଏକ୍ଜାମିନେସନ୍। ସ୍କୁଲରେ ଯେଉଁ ପରୀକ୍ଷା ଦେଉଛନ୍ତି, ସ୍କୁଲ କଲେଜ ଇତ୍ୟାଦି, ତ ବିଭିନ୍ନ ପ୍ରକାର ପରୀକ୍ଷା ରହିଛି, ମାସିକ ପରୀକ୍ଷା, ତ୍ରୈମାସିକ ପରୀକ୍ଷା, ଷାଠମାସିକ ପରୀକ୍ଷା, ଆନୁଆଲ୍ ବାର୍ଷିକ ପରୀକ୍ଷା ରହିଛି। ବାର୍ଷିକ ପରୀକ୍ଷା ହେଉଛି ଆନୁଆଲ୍ ଫାଇନାଲ୍ ପରୀକ୍ଷା, ସେଇଟା ପାସ୍ ହେଲେ ସେ କ୍ଲାସ୍ ନେକ୍ସଟ କ୍ଲାସ୍କୁ ଯିବେ। ସେଇଭଳି ଭାବରେ ଆମର ମଧ୍ୟ ରହିଛି, ଭଗବାନ ସବୁ ପରୀକ୍ଷା ବ୍ୟବସ୍ଥା କରିଛନ୍ତି, ଟର୍ମିନାଲ୍ ଏକ୍ଜାମିନେସନ୍ ରହିଛି। କ'ଣ କ'ଣ ସେ ନା ଡେଲି ହେଉଛି, ୱିକ୍ଲି ହେଉଛି, ମନ୍ଥଲି ହେଉଛି, ଆନୁଆଲି ହେଉଛି, ଏଇଭଳି ଭାବରେ ଆମର ଜୀବନ ସାରା ପରୀକ୍ଷା ଚାଲିଥିବ, ପରୀକ୍ଷା ହେଉଛି, ଯେତେବେଳେ ପରୀକ୍ଷା ହେବ ୱିଦାଉଟ୍ ନୋଟିସ୍ ଦେଇଦେବେ, ପରୀକ୍ଷା ଆସିଯିବ, ଆମେ ପରୀକ୍ଷା ହେଲେ ଆମକୁ ନୋଟିସ୍ ଦିଆଯିବ, ଆମକୁ ଦିନ ପରୀକ୍ଷା ହେବ, ପିଲାମାନେ ପଢ଼ିକିରି ଆସିବ, ପଢ଼ିକି ଘୁସିକିରି ଆସିଥିବେ, ସେଠି ଦେଖିଦେବେ ପାସ୍ କରିଗଲେ। କିନ୍ତୁ ଏଇ ଯେଉଁ ଭଗବାନ ପରୀକ୍ଷା କରିବେ ବିନା ନୋଟିସ୍ରେ, ନୋଟିସ୍ ଦିଆଯିବ ନାହିଁ, ପରୀକ୍ଷା ହୋଇଯିବ, ଆପଣ ପାସ୍ କଲେ କି ଫେଲ୍ ହେବେ ଆପଣ ଜାଣିପାରିବେ, ଆପଣ ନିଜେ ଜାଣିପାରିବେ, ଦେଖିବେ ଜାଣିବା ଯେ ପରିପୂର୍ଣ୍ଣ କେତେ ମୁଁ ମାର୍କ ରଖିଲି, ବ୍ରହ୍ମା କହୁଛନ୍ତି ସେ କଥା। ଯାତ୍ରା ଅନୁକ ଆମେ ସବୁବେଳେ ବିପଦ ପ୍ରାପ୍ତ ହେଉଛେ ନା, ପ୍ରତି ପଦରେ ଆମେ ବିଭିନ୍ନ ସମୟରେ ଆମେ ବିଭିନ୍ନ ବିପଦ ପ୍ରାପ୍ତ ହେଉଛେ, ସେ ହେଉଛି ପରୀକ୍ଷା, ଆମ ପାଇଁ ସେ ହେଉଛି ପରୀକ୍ଷା। ବିପଦ ପଡ଼ିଲେ ଆମର କ'ଣ ରିଆକ୍ସନ୍ ହେଉଛି, ଆମେ କ'ଣ ଭାବରେ ଚିନ୍ତା କଲେ, ବିପଦ ପଡ଼ିଲେ କ'ଣ ଚିନ୍ତା କଲେ, ଯଦି ବିପଦ ପଡ଼ିଲା ସମୟରେ ଭଗବାନ ଭୁଲିଗଲେ, ଅନ୍ୟ ଚିନ୍ତା କଲେ, ବ୍ୟସ୍ତ ହୋଇଗଲେ, ବା ଏସବୁ ଭଗବାନଙ୍କ ସ୍ମରଣ ଆସିଲା ନାହିଁ, ତାହେଲେ ଆମେ ଫେଲ୍ ହୋଇଗଲେ। ତେଣୁ ପୁଣି ନେକ୍ସଟ ପରୀକ୍ଷା ପାଇଁ ପ୍ରିପେୟାର ହେବାକୁ ପଡ଼ିବ। ତା'ମାନେ ଏଇଟା ଆମେ ଜାଣିଲେ ଯେ ଆମେ ଏଇଟା ଫେଲ୍ ହେଇଗଲେ, ଆମେ ନିଜେ ଜାଣିପାରିବା ଭଗବାନଙ୍କ ସ୍ମରଣ ହେଲା ନାହିଁ ମାନେ ଆମେ ଜାଣିଲେ ଯେ ଆମେ ଫେଲ୍ ହୋଇଗଲେ, ବିପଦ ଏ ପରୀକ୍ଷାରେ ଫେଲ୍ ହୋଇଗଲେ, ପୁଣି ନେକ୍ସଟ ପରୀକ୍ଷା ପାଇଁ ପ୍ରିପେୟାର ହେବା। ଠିକ୍ ଅଛି, ଗୋଟେ ପରୀକ୍ଷା ଫେଲ୍ ହୋଇଗଲେ ନେକ୍ସଟ ପରୀକ୍ଷା ପାଇଁ ଚେଷ୍ଟା କରିବା, ସବୁବେଳେ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏ ପ୍ରାକ୍ଟିସ୍, ଏ ଅଭ୍ୟାସ କରିବା, ଜପ କରିବା, ଆମେ ଆଜି ମଧ୍ୟ ଜପ କରିବା, ଇଏ ହେଉଛି ପ୍ରାକ୍ଟିସ୍। ପ୍ରାକ୍ଟିସ୍ କରିବା, ଅଭ୍ୟାସ ନା କୁହନ୍ତେ, ଅଭ୍ୟାସ ମାଧ୍ୟମରେ ସବୁ ହେଇଯାଇପାରିବ। ତେଣୁ ଏଇ ଯେଉଁ ପ୍ରାକ୍ଟିସ୍ କରିବା, ଭଗବାନଙ୍କ ନାମ ନେବା, ଏସବୁ ଜପ କରିବା, ଭଗବାନ ସେବା କରିବା, ଭଗବାନ ବିଭିନ୍ନ ଆମର ନିତ୍ୟ କର୍ମ ସହିତ ଏଇଟା କରିବା, କଲେ କ'ଣ ହେବ ନା, ପୁଣି ଯେତେବେଳେ ନେକ୍ସଟ ପରୀକ୍ଷା ଆସିବ ଆମେ ଜାଣିବା ଆମେ ଫେଲ୍ ହେଲେ କି ପାସ୍ କଲେ। ଯଦି ବିପଦ ପଡ଼ିଲା, ଗୋଟେ ଅସୁବିଧା ଆସିଗଲା, ସାଙ୍ଗେ ସାଙ୍ଗେ କିଛି ବିପଦ ଆସିଗଲା, ସାଙ୍ଗେ ସାଙ୍ଗେ ସେଇ ମୁହୂର୍ତ୍ତରେ ଆମେ କ'ଣ ଚିନ୍ତା କଲେ, କାରଣ ମୃତ୍ୟୁ ସମୟଟା ହେଉଛି ଫାଇନାଲ ଏକ୍ଜାମିନେସନ୍, ଏଗୁଡ଼ା ସବୁ ଟର୍ମିନାଲ ଏକ୍ଜାମିନେସନ୍ ଚାଲିଛି, ବଞ୍ଚିଥିବା ପର୍ଯ୍ୟନ୍ତ ଏକ୍ଜାମିନେସନ୍ ଚାଲିବ, ମୃତ୍ୟୁ ସମୟରେ ଯେଉଁ ଆସିବା ଫାଇନାଲ ଏକ୍ଜାମିନେସନ୍ ସେଇଟା, ସେହି ସମୟରେ ଆମେ କ'ଣ ଚିନ୍ତା କଲେ, ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତା କଳେବରମ୍ ଜ ପ୍ରୟାତି ସମଦ୍ଭାବମ୍ ଯାହାଦିନାସ ତତ୍ର ସଂଶୟ। ଦୁଇ ଶ୍ଳୋକରେ କଥା କୁହାଯାଇଛି ଭଗବତ ଗୀତାରେ, ଅନ୍ତକାଳ ହେଉଛି ଫାଇନାଲ ଏକ୍ଜାମିନେସନ୍। ତେଣୁ ସେ ଫାଇନାଲ ଏକ୍ଜାମିନେସନ୍ରେ ଆମେ କ'ଣ କଲେ କ'ଣ ନାହିଁ ଆମେ ତ ଚାଲିଯାଇଥିବା, ଆମେ ଜାଣିନଥିବା, କିନ୍ତୁ ଇଏ ହେଉଛି ତା'ର ଟେଷ୍ଟ। ଯଦି ଭଗବାନଙ୍କ ସ୍ମରଣ ଆସିଲା, ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତା କଳେବରମ୍, ଅନ୍ତକାଳରେ ଯଦି ଭଗବାନଙ୍କ ସ୍ମରଣ ଆସିଗଲା, ତାହେଲେ ଭଗବତ ଧାମ ଚାଲିଯିବା, ଆମେ ମାନବ ଜୀବନର ସିଦ୍ଧି ପ୍ରାପ୍ତ ହୋଇଗଲେ, ପରୀକ୍ଷାରେ ପାସ୍ କରିଗଲେ, ଫାଷ୍ଟ କ୍ଲାସ୍ ଫାଷ୍ଟ ଟପ୍। ତେଣୁ ଇଏ ଯଦି ଇଏ ହେଉଛି, ଏଇଟା ହେଉଛି ପ୍ରାକ୍ଟିସ୍, ସେଥିପାଇଁ କରାହେଉଛି। ଆମେ ସବୁଦିନ ଜପ କରୁଛେ, ପାଠ ଗ୍ରନ୍ଥ ଅଧ୍ୟୟନ କରୁଛେ, ଏଇସବୁ ପ୍ରାକ୍ଟିସ୍ ଚାଲିଛି। ଏବଂ ପ୍ରାକ୍ଟିସ୍ରେ ଆମେ କେତେ ସଫଳ ହେଉଛେ ଆମେ ଜାଣିପାରିବା ମଧ୍ୟ, ଭଗବାନ ସେଥିପାଇଁ ସବୁ ପରୀକ୍ଷା ଦେଉଛନ୍ତି, ବିଭିନ୍ନ ସମୟରେ ବିପଦ ଆସୁଛି, ତେଣୁ ସେ କଥା ବ୍ରହ୍ମା କହୁଛନ୍ତି, ତତେ ଅନୁକମ୍ପା, ଯେତେବେଳେ ବିପଦ ଆସିବ ସେତେବେଳେ ଆମେ ଏଇଭଳି ଭାବେ ଚିନ୍ତା କରିବା, ପ୍ରଭୁ ଇଏ ହେଉଛି ଆପଣଙ୍କ କୃପା, ଅନୁକମ୍ପା ତତେ ଅନୁକମ୍ପା ସୁସମୀକ୍ଷା ମାଣ, ଯଦି ଠିକ୍ ଭାବରେ ଆମେ ଚିନ୍ତା କରିବା, ଠିକ୍ ଭାବରେ ସମୀକ୍ଷା କରିବା, ତତେ ଅନୁକମ୍ପା ସୁସମୀକ୍ଷା ଭୁଞ୍ଜାନ ଏବାତ୍ମ କୃତମ ବିପାକମ, ଆମେ ଯେଉଁ ବିପଦ ପ୍ରାପ୍ତ ହେଉଛେ ଏଇଟା କାହିଁକି ପ୍ରାପ୍ତ ହେଲେ ନା, ଏବାତ୍ମ କୃତମ ବିପାକ, ଆମେ ପୂର୍ବ ଜନ୍ମରେ ବା ଏଇ ଜନ୍ମରେ ବିଭିନ୍ନ ପ୍ରକାର ବିପାକ କରିଛେ, ଯେଉଁଟା କରିବା କଥା ନ କରିଛେ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ, ଯେଉଁଥିପାଇଁ କି ଏଇଟା ଆମେ ପ୍ରାପ୍ତ ହେଲେ, ଭୁଞ୍ଜାନ ଏବାତ୍ମ କୃତମ ବିପାକମ। ତେଣୁ ଏହିଭଳି ଭାବରେ ଯଦି କ'ଣ ଭୁଞ୍ଜାନ ଏବାତ୍ମ କୃତମ ବିପାକମ ହୃଦଭାଗବ ପୂର୍ଭୀ ବିଦଧନ ନମସ୍ତ, ହୃଦୟରେ ବଚନରେ ଶରୀରରେ କାୟ ମନ ବାକ୍ୟରେ ଆମେ ଏହିଭଳି ଭାବରେ ଯଦି ଆଚରଣ କରିବା, ହୃଦଭାଗ ବିଧାନ ନମସ୍ତେ ଭଗବାନଙ୍କ ଶରଣରେ ଯିବା, ତାହେଲେ ଯିବେ ତ ଯେଉଁ ମୁକ୍ତି ପଦେ ସଦାଭା, ଯେଉଁମାନେ ଏହିଭଳି ଭାବରେ ଜୀବନ ଧାରଣ କରିବେ ସେମାନେ ଅନ୍ତକାଳରେ ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ସ୍ମରଣ କରିବେ, ମୁକ୍ତି ପ୍ରାପ୍ତ ହୋଇଯିବେ, ଭଗବତ ଧାମ ଯିବେ, ଏତେ କୌଣସି ସଂଶୟ ନାହିଁ। ଦାୟ ଭାଗ ସେଇଟା ଆମର ଅଧିକାର ଆସିଯିବ, ଯେମିତି ପିତାର ଧନରେ ପୁତ୍ରର ଅଧିକାର ହୋଇଥାଏ, ସେଇଭଳି ଭାବରେ ଏ ଧନରେ ଆମେ ପ୍ରାପ୍ତ ଅଧିକାର ପ୍ରାପ୍ତ ହୋଇଯିବା। ତେଣୁ ଆମେ ଯେଉଁ ବିପଦ ପ୍ରାପ୍ତ ହେଉଛେ, ଆମେ ଏଇଟା ଚିନ୍ତା କରିବା ଯେ ପ୍ରକୃତରେ ଆମର ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ବହୁତ ବଡ଼ ବିପଦ ଆମେ ପ୍ରାପ୍ତ ହୋଇଥାନ୍ତେ, କିନ୍ତୁ ଭଗବାନଙ୍କ ଶରଣରେ ଯାଇଥିବାରୁ ଏଇଟା ଲାଘବ ହୋଇଯାଇଛି। ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଜଣେ ରାଜା ଥିଲେ, ତାଙ୍କର ମନ୍ତ୍ରୀ ଜଣେ ବହୁତ ବଡ଼ ଭକ୍ତ ଥିଲେ। ସେ ସବୁବେଳେ ଏଇଭଳି ଭାବରେ ଭାବନ୍ତି ଭଗବାନ ହେଉଛି ମଙ୍ଗଳମୟ, ଯାହା କରନ୍ତି ସବୁ ଠିକ୍ କରନ୍ତି। ରାଜା ଗୋଟେ ଥରେ ତାଙ୍କର ରାଜାଙ୍କର ଆଙ୍ଗୁଠିଟି କଟିଗଲା, କୌଣସି କାରଣରୁ ଆଙ୍ଗୁଠିଟି କଟିଗଲା। ସେଦିନ ସେ ମନ ଦୁଃଖରେ ଆସି ସଭାରେ ବସୁଛନ୍ତି, ରାଜସଭାରେ, ଯେ ଆଜି ବଡ଼ ଦୁର୍ଦିନ, ମୋର ଆଙ୍ଗୁଠିଟି କଟିଗଲା। ତେଣୁ ମନ୍ତ୍ରୀଙ୍କର ତ ସ୍ୱଭାବ ରହିଛି, ସେ କହିବେ ଭଗବାନ ମଙ୍ଗଳମୟ, ଯାହା କରନ୍ତି ପାଣିର ମଙ୍ଗଳ ପାଇଁ କହିଦେଲେ। ରାଜା ବହୁତ କ୍ରୋଧ ପ୍ରକାଶ କଲେ, ମୋର ଆଙ୍ଗୁଠି କଟିଗଲା, ଭଗବାନ ଦୟାମୟ କ'ଣ, ସେ କରୁଣାମୟ ମଙ୍ଗଳମୟ କ'ଣ, ସେ କଲେ ମୋର ମଙ୍ଗଳ, ମୋର ଆଙ୍ଗୁଠି କାଟିଦେଲେ କ'ଣ ମଙ୍ଗଳ ହେଲା। ତେଣୁ ମନ୍ତ୍ରୀଙ୍କ ଉପରେ କ୍ରୋଧ ପ୍ରକାଶ କରି ତାଙ୍କୁ ନେଇ ଜେଲ୍ ରଖିଦେଲେ। ରଖିଦେଲା ପରେ ମନ୍ତ୍ରୀ କହିଲେ, ଯାହା କରନ୍ତୁ ଭଗବାନ ମଙ୍ଗଳମୟ, ମୋତେ ଜେଲ୍ କରିଦେଇଛି, ଯେମିତି ଭଗବାନ ମଙ୍ଗଳମୟ। ସେ ଚିନ୍ତା କଲେ ଭଗବାନ ମୋତେ ଏମିତି କାହିଁକି ଜେଲ୍ ଦେଲେ ବୋଲି। କିଛି ଦିନ ଗଲା, ରାଜା ଯାଉଥିଲେ ଗୋଟେ ଥର ଶିକାର କରିବା ପାଇଁ ଯାଇଥିଲେ, ବଣରେ ଗଲାବେଳକୁ ତାଙ୍କର ଯେଉଁ ଅଛନ୍ତି ସୈନ୍ୟମାନେ ଏପଟ ସେପଟ ହୋଇଗଲେ, ସେ ଏକୁଟିଆ ହୋଇଗଲେ। ଦସ୍ୟୁ ସର୍ଦ୍ଦାରମାନେ ଆସି ପହଞ୍ଚିଗଲେ, ଦସ୍ୟୁ ସର୍ଦ୍ଦାରମାନେ ଆସି ତାଙ୍କୁ ନେଇଗଲେ। ସେ ବଳି ଦେବା ପାଇଁ ଦସ୍ୟୁ ସର୍ଦ୍ଦାରମାନେ ଚାହୁଁଥିଲେ, ତେଣୁ ସେ ରାଜାକୁ ନେଇ ବଳି ଦେବା ପାଇଁ ଚାଲି ନେଇଗଲେ। ତେଣୁ ତାଙ୍କ ପୂଜକ ଯେତେବେଳେ ଦେଖିଲେ ବଳି ଦେବା ପାଇଁ ଇଏ ଉପଯୁକ୍ତ କି ନାହିଁ, ଦେଖିଲେ ଦେଖିଲେ ସବୁ ଠିକ୍ ଅଛି, କିନ୍ତୁ ଆଙ୍ଗୁଠି ଗୋଟେ କଟିଯାଇଛି। ତେଣୁ କହିଲେ, ନା ଇଏ ଆଉ ବଳି ଦିଆହେବନି, ଆଉ ତ ଆଙ୍ଗୁଠି କଟିଯାଇଛି, ଆଉ ଦିଆହେବ କ'ଣ ବଳି, ଛାଡ଼ିଦେଲେ। ତେଣୁ ରାଜା ମୃତ୍ୟୁମୁଖରୁ ଫେରିକିରି ଆସିଲେ, ମୃତ୍ୟୁମୁଖରେ ନିଜର ମାନେ କ'ଣ ମୃତ୍ୟୁର ସମ୍ମୁଖୀନ ହୋଇଯାଇଥିଲେ। ସେଦିନ ଜାଣିଲେ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବେ, କିନ୍ତୁ ଯେତେବେଳେ ମୃତ୍ୟୁରୁ ରକ୍ଷା ପାଇଗଲେ, ଏ ଆଙ୍ଗୁଠି କାରଣ ଆଙ୍ଗୁଠି କଟିଯାଇଥିବ, ସେତେବେଳେ ଚିନ୍ତା କଲେ ପ୍ରକୃତରେ ଭଗବାନ ମଙ୍ଗଳମୟ, ଯଦି ଆଙ୍ଗୁଠି ନ କଟିଥାନ୍ତା ଆଜି ବେକଟି କଟିଥାନ୍ତା। ତେଣୁ ଯାହା ହେଉ, ସେ ଜୀବନ ପ୍ରାପ୍ତ ହୋଇକରି ଆସିଲେ। ସମସ୍ତଙ୍କ କିଛି ଅଭିଜ୍ଞତା ଥିବ ନା, ମୃତ୍ୟୁ ପାଖାପାଖି ଏକ୍ସପିରିଏନ୍ସ କିଛି କିଛି ଥିବ ସମସ୍ତଙ୍କର, କିଛି କିଛି ଆମର ମଧ୍ୟ ଥିଲା। ଅଲମୋଷ୍ଟ ଆମେ ନିଶ୍ଚିତ ମୃତ୍ୟୁବରଣ ଏଇଭଳି ଭାବରେ ଆସିଯାଇଥିବ, ଏଇଭଳି ଭାବରେ ଅଭିଜ୍ଞତା ସମସ୍ତଙ୍କ ଥାଇପାରେ। ତେଣୁ ଯାହା ହଉ, ଆଜି ରାଜା ଆସି ଜୀବନ ପ୍ରାପ୍ତ ହୋଇଗଲେ, ବହୁତ ଆସି, କିନ୍ତୁ ଯାଇ ପ୍ରଥମେ ମନ୍ତ୍ରୀକୁ ଉଦ୍ଧାର କଲେ। ମନ୍ତ୍ରୀ, ତୁମେ ଯାହା କହୁଥିଲ ଠିକ୍ କଥା, ମୁଁ ଜାଣିପାରିଲିନି, ମୁଁ ତୁମକୁ ଜେଲ୍ରେ ବନ୍ଦୀ କରିଦେଲି, ମୁଁ ବଡ଼ ଭୁଲ ହୋଇଗଲା, ମୋତେ କ୍ଷମା କର, ଏଇଭଳି ଭାବରେ କହିଲେ। ତାପରେ ପଚାରିଲେ ମନ୍ତ୍ରୀ ମହାଶୟ, ତୁମେ ଯାହା କହିଲ ଠିକ୍ କଥା, ଭଲ କହିଛ, କିନ୍ତୁ ମୁଁ ଗୋଟେ କଥା ଜାଣିପାରୁନାହିଁ ନା, କ'ଣ ନା, ମୁଁ ତୁମକୁ ଯେଉଁ ଜେଲ୍ରେ ପୁରେଇଦେଲି, ତାହେଲେ କ'ଣ ତୁମର ମଙ୍ଗଳ ହେଲା, ତୁମେ ବନ୍ଦୀ ହୋଇକି ରହିଲ। ଆମର ଯଦି ଜଣେ କିଏ ଜେଲ୍ରେ ଯିବ, ତାହେଲେ ଆମ ଚାକିରି ପଳେଇଯିବ, ଆଉ ରହିବ ନାହିଁ, ସସ୍ପେଣ୍ଡ ଆମର ଚାକିରି ଚାଲିଯିବ, ଏସବୁ ରହିଛି। ତୁମ ଚାକିରି ତ ଗଲା, ତୁମେ ଜେଲ୍ରେ ରହିଲ, ତୁମର କ'ଣ ମଙ୍ଗଳ ହେଲା, ଭଗବାନ କ'ଣ ମଙ୍ଗଳ କଲେ ନା। ଏ ରାଜନ, ଆପଣ ଯଦି ମୋତେ ବନ୍ଦୀ କରି ରଖିନଥାନ୍ତେ, ତାହେଲେ ମୁଁ ଆପଣଙ୍କ ପାଖରେ ଥାନ୍ତି। ତେଣୁ ଆଜି ଆପଣ ଯେଉଁ ହାତ ଆଙ୍ଗୁଠି କଟିଯାଇଥିଲେ, ଉଦ୍ଧାର ପାଇଗଲେ, ମୋର ତ ଆଙ୍ଗୁଠି କଟିନି ନା, ମୋର ବେକ କଟିଥାନ୍ତା, ତେଣୁ ଭଗବାନ ମଙ୍ଗଳମୟ। ତେଣୁ ଏ ବିପଦରେ ପଡ଼ିଲେ ଆମେ ଏଇଭଳି ଭାବରେ ଚିନ୍ତା କରିବା ବିପଦ। ତେଣୁ କୁନ୍ତିଦେବୀ ସେଥିପାଇଁ କହୁଛନ୍ତି, ପ୍ରଭୁ ବିପଦ ମୋତେ ବିପଦ ପ୍ରଦାନ କରନ୍ତୁ, ବିପଦ ସନ୍ତୁ ତାହା ଶସ୍ୟ ତତ୍ର ତତ୍ର ଜଗତ ଗୁରୁ ଭବତ ଦର୍ଶନ ଯତ୍ ସାତ୍। ଆମେ ବିପଦ ପଡ଼ିଲେ ଆମେ ସ୍ମରଣ କରିବା, ଆପଣଙ୍କୁ ସ୍ମରଣ କରିବା। କୁରୁ ସଭାତଳେ ଶୁଣି ଦ୍ରୌପଦୀର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, ଆରେ ନୀଳ ସଳୀଳ। ଦ୍ରୌପଦୀ ଯେତେବେଳେ କେହି ସମସ୍ତେ ଯେତେବେଳେ ଦୁଃଶାସନ ତାଙ୍କୁ ବ୍ୟବସ୍ଥା କରିବା ପାଇଁ ଚାହୁଁଥିଲେ, ସେ ରାଜସଭାରେ ଭୀଷ୍ମଦେବ ଥିଲେ, ବିଦୁର ଥିଲେ, ବହୁତ ବହୁତ ଦ୍ରୋଣାଚାର୍ଯ୍ୟ ଥିଲେ, କୃପାଚାର୍ଯ୍ୟ ଥିଲେ, ବହୁତ ବିଦ୍ୱାନ ବ୍ୟକ୍ତିମାନେ ଥିଲେ। ହସ୍ତିନାପୁର ରାଜସଭା, ଯାଇଥାଏ ରାଜସଭା ନୁହଁ, ଏଭଳି ଥିଲେ। କିନ୍ତୁ ଦ୍ରୌପଦୀ ଯେତେବେଳେ ତାଙ୍କୁ କହୁଛନ୍ତି, ତାଙ୍କର ବିପଦ ବିଷୟରେ କହୁଛନ୍ତି, ଏଇଟା କ'ଣ ଠିକ୍ ହେବ କି, ଏଭଳି ଭାବରେ ସେମାନେ କିଛି କହିପାରୁନାହାନ୍ତି। ଅବଶ୍ୟ ବିଦୁର କେବଳ ଚାଲିଗଲେ, ରାଜସଭା ତ୍ୟାଗ ଚାଲିଗଲେ, ଅନ୍ୟ ସମସ୍ତେ ଚୁପ୍ ହୋଇକି ରହିଲେ, ନୀରବ ରହିଲେ। ତେଣୁ ଦ୍ରୌପଦୀଙ୍କର ପାଞ୍ଚ ସ୍ୱାମୀ ମଧ୍ୟ ରହିଛନ୍ତି, ସବୁ ହାରିଯାଇଛନ୍ତି, ବସାକାଳରେ ହାରିଯାଇଛନ୍ତି, ସବୁ ସେମାନେ ମଧ୍ୟ ନୀରବ ହୋଇକି ରହିଛନ୍ତି। ତେଣୁ ଦ୍ରୌପଦୀ ଯେତେବେଳେ ବିବସ୍ତ୍ର କରିବା ପାଇଁ ବସୁଛନ୍ତି, ସେତେବେଳେ ସେ ଅନ୍ୟ କୌଣସି ଉପାୟ ନ ପାଇ ଭଗବାନଙ୍କୁ ସ୍ମରଣ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତାଙ୍କର ଗୁରୁ ବଶିଷ୍ଠ ତାଙ୍କୁ କହିଥିଲେ, ହେ ପୁତ୍ରୀ, ତୋର ଯେତେବେଳେ ଅସୁବିଧା ହେବ କିନ୍ତୁ ବିପଦ ଆସିବ, ସେତେବେଳେ ଭଗବାନଙ୍କୁ ସ୍ମରଣ କରିବୁ। ଆଜି ତାଙ୍କର ମନେ ପଡ଼ିଲା ସେ କଥା, ତେଣୁ ସେ ଭଗବାନଙ୍କୁ ସ୍ମରଣ କରିଛନ୍ତି। ତେଣୁ ଭଗବାନ ତାଙ୍କୁ ଗୋଟିଏ ବସ୍ତ୍ର ପ୍ରଦାନ କଲେ। ହିନ୍ଦୀରେ କୁହାଯାଏ, ଏ ଶାଢ଼ୀ କା ନାରୀ ୟା ନାରୀ କା ଶାଢ଼ୀ, ଶାଢ଼ୀର ନାରୀ ନା ନାରୀର ଶାଢ଼ୀ, ଜାଣିପାରିଲେ ନାହିଁ। ଯେତେ ସେଟା ଶାଢ଼ୀ ଟାଣିଲେ ମଧ୍ୟ ସେତେ ଶାଢ଼ୀ ରହୁଛି, ଏ ଶାଢ଼ୀର ନାରୀ ନା ନାରୀର ଶାଢ଼ୀ, ଏ ଗୋଟେ କଥା ରହିଛି। ତେଣୁ ଏଇଭଳି ଭାବରେ ବିପଦ ଆସିଲେ ଦ୍ରୌପଦୀ କୁତି ଦେବୀ ସେଇଭଳି ଭାବରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଭବତୋ ଦର୍ଶନ। ବିପଦ ପଡ଼ିଲେ ଆମେ ସ୍ମରଣ କରିବା ଭଗବାନଙ୍କର, ବିପଦ ଯଦି ନଥିବ ତାହେଲେ ଆମେ ଭଗବାନ ଭୁଲିଯିବା। ସେଥିପାଇଁ ଭଗବାନ ଏଭଳି ବିପଦ ଦେଇଛନ୍ତି, ବିପଦ 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 ନ ବିପଦ ଗୋଟେ ରହିଛି ସଂସ୍କୃତିରେ ଶ୍ଳୋକ ରହିଛି, ବିପଦଟା ବିପଦ ନୁହଁ। ଯଦି ଆମେ ଭଗବାନଙ୍କ ସ୍ମରଣ କଲେ, ଏବଂ ସମ୍ପଦଟା ସମ୍ପଦ ନୁହଁ ଯଦି ଆମେ ଭଗବାନ ଭୁଲିଗଲେ। ବହୁ ଧନ ସମ୍ପତ୍ତି ରହିଛି ସବୁ ଅଛି, କିନ୍ତୁ ଆମେ ଭଗବାନ ଭୁଲି ଯାଇଛେ, ତାହେଲେ ସେଇଟା ପ୍ରକୃତ ସମ୍ପଦ ନୁହଁ। ଏବଂ ବିପଦରେ ବହୁତ ବଡ଼ ବିପଦ ଥାଉ, କିଛି ଅସୁବିଧା ନାହିଁ, କିନ୍ତୁ ଆମେ ଭଗବାନଙ୍କ ସ୍ମରଣ ଆସିଗଲା ତାହେଲେ ସେଇଟା ଆଉ ବିପଦ ନୁହଁ, ସେଇଟା ସମ୍ପଦ ହୋଇଯିବ, ଏବଂ ସମ୍ପଦଟା ବିପଦ ହୋଇଯିବ। ଜୟ ଶ୍ରୀ ସୀତାରାମ ହନୁମାନ ଡ୍ୟୁଟି। ତେଣୁ ଇଏ କହୁଛନ୍ତି କୁନ୍ତିଦେବୀ, ଭବତୋ ଦର୍ଶନ ଦର୍ଶା ଅ ପୁନର୍ଭବ ଦର୍ଶନମ, ଆପଣଙ୍କ ଦର୍ଶନ ମୁଁ ପାଇବି, ମୋ ଦର୍ଶନ ପାଇଲେ କ'ଣ ଅସୁବିଧା, କ'ଣ ସୁବିଧା ତୁମର ହୋଇଯିବ ଯେ ଏତେ ବଡ଼ ବିପଦ ପାଇଁ ଚାହୁଁଛ ତୁମେ, ପ୍ରାର୍ଥନା କରୁଛ ନା। ଭବତୋ ଦର୍ଶନ ଯଶା ଅ ପୁନର୍ଭବ ଦର୍ଶନମ, ଭଗବାନଙ୍କ ଯେଉଁମାନେ ଦର୍ଶନ କରିବେ ତାଙ୍କୁ ଆଉ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ, ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୋଇଯିବେ। ମାମପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ମଶା ସୁତମ ନା ପୁମତି ମହାତ୍ମା ସଂସିଦ୍ଧି ପରମାଙ୍ଗତା, ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ ଗୀତା କହିଲେ ଅର୍ଜୁନଙ୍କୁ, ଭଗବାନ ଯେଉଁମାନେ ପ୍ରାପ୍ତ ହୋଇଗଲେ ମାମପେତ୍ୟ ତାଙ୍କର ଆଉ ପୁନର୍ଜନ୍ମ ହେବ ନାହିଁ, ଭୌତିକ ଜଗତକୁ ଆସିବେ ନାହିଁ, ସେମାନେ କେଉଁଠିକି ଆସିବେ ନାହିଁ, ଦୁଃଖାଳୟ ମଶା ସୁତମ, ଏଇ ଭୌତିକ ଜଗତ ହେଉଛି ଦୁଃଖର ଆଳୟ, ଅନେକ ପ୍ରକାର ଦୁଃଖ ରହିଛି, ଏବଂ ଜଣେ ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ସେ ରହିପାରିବନି, କାହିଁକିନା ଅଶାଶ୍ୱତମ, ଏ ଭୌତିକ ଜଗତ ସୃଷ୍ଟି ହେବ, କିଛି କାଳ ରହିବ, ତାପରେ ଧ୍ୱଂସ ହୋଇଯିବ, ଅଶାଶ୍ୱତମ। ତେଣୁ ଭାବତୁ ନାମ ପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ନା କୁହନ୍ତି, ସେମାନେ ଆଉ ଏ ଅଶାଶ୍ୱତ ଜଗତକୁ ଆସିବେ ନାହିଁ, ସେମାନେ ମହାତ୍ମା ହୋଇଯିବେ, ମହାତ୍ମା ନା କୁହନ୍ତି ମହାତ୍ମା ସଂସିଦ୍ଧି, ସେମାନେ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେବେ, ପରମାଙ୍ଗତା ସେମାନେ ଭଗବତ ଧାମ ପ୍ରାପ୍ତ ହେବେ, ଭଗବାନ ସେମାନେ ଦର୍ଶନ କରିବେ, ଆଉ ଭବ ଦର୍ଶନ କରିବାକୁ ପଡ଼ିବ ନାହିଁ। ତେଣୁ ଏ କୁନ୍ତିଦେବୀ ଏଇ 26 ଶ୍ଲୋକ ରହିଛନ୍ତି, ଆ ପୂର୍ବରୁ ବିପଦର ଗୋଟେ ଲିଷ୍ଟ ଦେଇଥିଲେ, ପାଣ୍ଡବମାନେ କେତେ ପ୍ରକାର ପିଲାଦିନରୁ ଭୀମଙ୍କୁ ଦେଇଦେଇଥିଲେ, ବିଷରୋଡ଼ ଦେଇଦେଇଥିଲେ, ତାଙ୍କୁ ନେଇକି ଯତୁଘରେ ରଖି ଅଗ୍ନି ସଂଯୋଗ କରିବା ପାଇଁ ଚାହିଁଥିଲେ, ହିଡ଼ିମ୍ବା ଗୋଟେ ରାକ୍ଷସ ଆସିକି ତାଙ୍କୁ ବଧ କରିବା ପାଇଁ ଚାହିଁଥିଲା, ଏଇଭଳି ଭାବରେ କେତେ ବିପଦ ରହିଛି, ଏସବୁ ଆପୂର୍ବ ଶ୍ଳୋକରେ କହିଛନ୍ତି। ପ୍ରଭୁ ଆପଣ ସବୁଠୁ ରକ୍ଷା କରିଛନ୍ତି, ତେଣୁ ମୁଁ ଚାହୁଁଛି ଆପଣ ମୋତେ ବିପଦ ହିଁ ବିପଦ ଦିଅନ୍ତୁ। ତେଣୁ ଏଭଳି ବିପଦ ମାଗିବା ଭକ୍ତ କେବଳ ମୁଁ ଭାବୁଛି ଆମର ବୈଦିକ ସାହିତ୍ୟରେ ଆମେ କାହାକୁ ପାଇବା ନାହିଁ, କୁନ୍ତିଦେବୀଙ୍କୁ ଛାଡ଼ିଦେଲେ, କୁନ୍ତିଦେବୀ ହିଁ କହୁଛନ୍ତି ପ୍ରଭୁ ମୋତେ ବିପଦ ପ୍ରଦାନ କରନ୍ତୁ। ତେଣୁ ସମସ୍ତେ ବିପଦରୁ ଉଦ୍ଧାର ହେବା ପାଇଁ ଚାହାନ୍ତି, କିନ୍ତୁ ଇଏ କହୁଛନ୍ତି ଆମକୁ ବିପଦ ପ୍ରଦାନ କରନ୍ତୁ। ଏଇଭଳି ଭାବରେ 26 ସ୍ତୁତି କରିଛନ୍ତି। ଏଇ ଏଇ ପ୍ରସଙ୍ଗଟା କେତେବେଳେ ଆସୁଛି ନା, ଆମେ ଗତ ରବିବାର ସପ୍ତମ ଅଧ୍ୟାୟ ଭିତରେ କହିଥିଲେ, ସପ୍ତମ ଅଧ୍ୟାୟ ଭିତରେ ଯେଉଁ ଶ୍ଳୋକଟି କହିଥିଲେ କାହାର ମନେ ଅଛି, କିଏ କହିପାରିବେ କେଉଁ ଶ୍ଳୋକ କୁହାଇଥିଲା? ଅଧେ ତ ଲେଖିକି ରହିବେ, ତାର ମନେ ରହିଛି। ଭଗବାନ ଏଭଳି ଗୁଣ ଅଛି, ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ଆତ୍ମାରାମସ୍ତ ନୟୋ ନିର୍ଗନ୍ଧା ଅପି ଉରୁକ୍ରମେ କୁର୍ବନ୍ତି ଆୟତ କିନ୍ତୁ ଭକ୍ତି ଗୀତ ଭୂତ ଗୁଣ ହରି ଭଗବାନଙ୍କର ଗୁଣ ସବୁ ରହିଛି। ଆମେ ଗତ ରବିବାର ଆଲୋଚନା କରିଥିଲେ ସପ୍ତମ ଅଧ୍ୟାୟର କଥା। ସପ୍ତମ ଅଧ୍ୟାୟରେ ଏ ଯେଉଁ ରହିଛି ସପ୍ତମ ଅଧ୍ୟାୟରେ ଯେଉଁ ବ୍ୟାସଦେବ ଏଇ ରଚନା କଲେ ଭାଗବତଙ୍କୁ ରଚନା କଲେ ଭାଗବତ ରଚନା କଲେ ଏଭଳି ଭାଗବତ ଶାସ୍ତ୍ର ଯାହାକୁ କେବଳ ଶୁଣିବା ପାଇଁ ଆରମ୍ଭ କରିବା ମାତ୍ରେ ଜଣଙ୍କର ଭବରୋଗ ଦୂର ହୋଇଯିବ ଶୋକ ମୋହ ଭୟ ପା କଥା କହିଥିଲେ। ତେଣୁ ଯେଉଁଠି ଭଗବତ ଗୀତା ଶେଷ ହୋଇଛନ୍ତି ସେଇଠି ଭାଗବତ ଆରମ୍ଭ ହୋଇଛନ୍ତି। ଭଗବତ ଗୀତା ମହାଭାରତ ଯୁଦ୍ଧରେ ଶେଷ ହେଲେ ମହାଭାରତ ଯୁଦ୍ଧ ପରର କଥା କୁହାଯାଉଛି ଭାଗବତମରେ। ମହାଭାରତ ଯୁଦ୍ଧ ଯେତେବେଳେ ଶେଷ ହୋଇଗଲେ ସେତେବେଳେ ଦୁର୍ଯ୍ୟୋଧନଙ୍କର ଜାନୁ ଭଙ୍ଗ ହୋଇଯାଇଥିଲା। ଭୀମ ତାଙ୍କ ଜାନୁକୁ ଭଙ୍ଗ କରିଥିଲେ କାହିଁକି ନା ଯେଉଁ ରହିଛି ଦୁର୍ଯ୍ୟୋଧନ ତାଙ୍କର ମା' ଗାନ୍ଧାରୀ କହିଥିଲେ ଗାନ୍ଧାରୀ ସବୁବେଳେ ଆଖି ବନ୍ଦ କରି ରଖିଥିଲେ ବିବାହ ପରଠୁ ଆଖି ବନ୍ଦ କରି ରଖିଥିଲେ ଏତେ ଶକ୍ତି ଥିଲା ସତୀ ନାରୀ ସେ ତାଙ୍କ ପୁଅକୁ କହିଲେ ଦୁର୍ଯ୍ୟୋଧନ ତୁମ ବିନା ବିବସ୍ତ୍ର ହୋଇକି ତୁମ ମୋ ପାଖକୁ ସାମ୍ନାରେ ଆସିଯିବ ମୁଁ ଚକ୍ଷୁ ଖୋଲିଦେବି ତୋର ବଡି ହୋଇଯିବ କ'ଣ ବୁଲେଟ୍ ପ୍ରୁଫ୍ ହୋଇଯିବ କୌଣସି ଅସ୍ତ୍ର ଆଘାତ କରିପାରିବ ନାହିଁ। କିନ୍ତୁ ଦୁର୍ଯ୍ୟୋଧନ ଯେତେବେଳେ ଯାଉଛନ୍ତି ବିବସ୍ତ୍ର ହୋଇକି ସେ ସମୟରେ ଭଗବାନ ଆସିଗଲେ ଭଗବାନ ଚକ୍ରଧାରୀ ସବୁ ବ୍ୟବସ୍ଥା କରୁଛନ୍ତି ତାର କ'ଣ ପରିତ୍ରାଣାୟ ସାଧୁନା ବିନାଶାୟ ତ ଦୁଷ୍କୃତାମ ଦୁଷ୍କୃତମାନ ବିନାଶ କରିବେ ଭଗବାନ କହିଲେ ଦୁର୍ଯ୍ୟୋଧନ ତାଙ୍କର ଶ୍ୱଶୁର ହେବେ ଏ ସମ୍ବନ୍ଧୀ ହେବେ ସେମାନେ କୃଷ୍ଣ ଏବଂ ଦୁର୍ଯ୍ୟୋଧନ ମାନେ ହେଉଛନ୍ତି ସମ୍ବନ୍ଧୀ। କୃଷ୍ଣଙ୍କର ପୁତ୍ର ସାମ୍ବ ବିବାହ କରିଛନ୍ତି ଦୁର୍ଯ୍ୟୋଧନ କନ୍ୟା ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି କହିଲେ ସମୁଦି ତୁମେ କ'ଣ ଏଭଳି ଉଲଟ ନେଇକି ଯାଉଛ ନା ମୁଁ ମାଆଙ୍କ ପାଖକୁ ଯାଉଛି ନା ମାଆ କହିଲେ ବୋଲି ତୁମେ ପଳେଇବ ଗୋଟେ ଜଙ୍ଘିଆଟେ ପିନ୍ଧ। ତେଣୁ ସେଇ ଯେଉଁ ସ୍ଥାନଟି ବସ୍ତ୍ର ଆବୃତ କରିଥିଲେ ସେତିକି ଛାଡ଼ି ଆଉ ତାଙ୍କ ସବୁ ଶରୀରରେ ବୁଲେଟ୍ ପ୍ରୁଫ୍ ହୋଇଯାଇଥିଲା ଦେଖିଦେଇଥିଲେ ମାଆ କୁନ୍ତି ଦେବୀ ଗାନ୍ଧାରୀ ଏତେ ଶକ୍ତି ଥିଲା ଚକ୍ଷୁରେ ଏତେ ଶକ୍ତି ଥିଲା। ତେଣୁ ଯେତେବେଳେ ଅନ୍ତିମରେ ଫାଇନାଲ୍ ଯୁଦ୍ଧ ହେଲା ଫାଇନାଲ୍ କ'ଣ ତାକୁ କହନ୍ତି କ୍ରିକେଟ୍ ମ୍ୟାଚ୍ ଫାଇନାଲ୍ ମ୍ୟାଚ୍ ମହାଭାରତ ଯୁଦ୍ଧ ଫାଇନାଲ୍ ମ୍ୟାଚ୍ ହେଲା ପାଣ୍ଡବ ପକ୍ଷରୁ ଆସିଲେ କିଏ ଭୀମ ଆସିଲେ କୌରବ ପକ୍ଷରୁ ଆସିଲେ ଦୁର୍ଯ୍ୟୋଧନ ଆଉ ସବୁ ମରିଯାଇଛନ୍ତି କୌରବ ପକ୍ଷରେ ପାଣ୍ଡବ ପାଞ୍ଚ ଭାଇ ରହିଛନ୍ତି ସୁରକ୍ଷିତ ଏବଂ ପାଣ୍ଡବଙ୍କର ଗୋଟିଏ ଅକ୍ଷୌଣୀ ସୈନ୍ୟ ଥିଲେ 18 ଅକ୍ଷୌଣୀ ସୈନ୍ୟ ରହିଥିଲେ ମହାଭାରତ ଯୁଦ୍ଧରେ କାହାର କୌରବମାନଙ୍କର 11 ଅକ୍ଷୌଣୀ ସୈନ୍ୟ ପାଣ୍ଡବମାନଙ୍କର 7 ଅକ୍ଷୌଣୀ ସୈନ୍ୟ ରହିଥିଲେ। ତେଣୁ ଫାଇନାଲ୍ ମ୍ୟାଚ୍ ଯେତେବେଳେ ହେଲା ଭୀମ ଏବଂ କିଏ ଦୁର୍ଯ୍ୟୋଧନ ଫାଇନାଲ୍ ମ୍ୟାଚ୍ ଭଲ ଯୁଦ୍ଧ ହେଉଛି ଗଦା ଯୁଦ୍ଧ ତେଣୁ ବଳରାମ ଆସି ସେଠି ପହଞ୍ଚି ଯାଇଥିଲେ। ତେଣୁ ଯାହା ହଉ କୃଷ୍ଣ ବଳରାମଙ୍କୁ ବିଦାୟ କରିଦେଲେ ସେ ତୀର୍ଥଯାତ୍ରା କରିକି ଆସି ପହଞ୍ଚି ଯାଇଥିଲେ। ତାପରେ ଭଗବାନ ଦେଖାଇ ଦେଉଛନ୍ତି ସେଇ ଜଙ୍ଗ ଯେଉଁ ସ୍ଥାନଟି ଆବୃତ ହେଇକି ଥିଲା ସେଇ ସ୍ଥାନଟି ୱିକ୍ ପଏଣ୍ଟ ନହେଲେ ଆଉ ସବୁ ବୁଲେଟ୍ ପ୍ରୁଫ୍ ରହିଛି ଭୀମ ସେଇଠି ଆଘାତ କରିବାରୁ ସେ ତାଙ୍କର ମାନେ ସେ ଆଉ ଅଙ୍ଗ କାମ କାର୍ଯ୍ୟ କଲାନି ସେଇଠି ସେ ୱିକ୍ ହେଇଗଲେ ପଡ଼ିଗଲେ କାରଣ ସିଏ ଗୋଟିଏ ବର ପାଇଥିଲେ ସେ ସହଜରେ ମୃତ୍ୟୁବରଣ କରିବେ ନାହିଁ ଏକ ସମୟରେ ଯଦି ହର୍ଷ ଏବଂ ବିଷାଦ ଏକ ସମୟରେ ତାଙ୍କର ଉପସ୍ଥିତ ହେବ ଆନନ୍ଦ ଏବଂ ଦୁଃଖ ଏକ ସମୟରେ ଉପସ୍ଥିତ ହେବ ତାହେଲେ ସେ ମୃତ୍ୟୁବରଣ କରିବେ। ତେଣୁ ଏଇଭଳି ଭାବରେ ଯୁଦ୍ଧ ସମାପ୍ତ ହୋଇଯାଇଛି ଏସବୁ କଥା ରହିଛି ଆମେ କହିପାରିବା ନାହିଁ ଏତେ କଥା ଆମେ ସଂକ୍ଷେପରେ କହିବା ଖାଲି ଏତିକି କହିବା ଯେ ଆସି ପହଞ୍ଚିଗଲେ ସେଠି ସମୟରେ ଆମର ରହିଯାଇଥିଲେ ଅଶ୍ୱତ୍ଥମା ମୃତ୍ୟୁବରଣ କରିନାହାନ୍ତି ଅଶ୍ୱତ୍ଥମା ତାପରେ ଆମର କିଏ କୃପାଚାର୍ଯ୍ୟ ଏମାନେ ସବୁ ମୃତ୍ୟୁ କୃତବର୍ମା ଏ ତିନିଜଣ ଆସି ପହଞ୍ଚିଗଲେ ଦୁର୍ଯ୍ୟୋଧନ ପାଖରେ ଏମାନେ କୌରବମାନଙ୍କ ସାଇଡ଼ରେ ଥିଲେ କୌରବମାନଙ୍କ ପକ୍ଷରେ ରହିଥିଲେ ଯୁଦ୍ଧ କରୁଥିଲେ। ତେଣୁ ଅଶ୍ୱତ୍ଥମା କହିଲେ ଏ ରାତାରାତି ବର୍ତ୍ତମାନ ରାତିରେ ସବୁ ଶୟନ କରିଥିବେ ପାଣ୍ଡବମାନେ ମୁଁ ମୋତେ ସେନାପତି କରିଦିଅ ମୁଁ ତାଙ୍କୁ ହତ୍ୟା କରି ପଳାଇ ଆସି ପାଞ୍ଚ ଭାଇଙ୍କୁ ହତ୍ୟା କରିଦେବି। ତେଣୁ ଦୁର୍ଯ୍ୟୋଧନ ତାଙ୍କୁ ସେନାପତି କରିଦେଲେ ରାତାରାତି ସବୁ ଯୁଦ୍ଧ ହେଲା। ଯୁଦ୍ଧ କ'ଣ ସବୁ ଶୋଇଥିଲେ ସେମାନେ ସବୁତିକ ପର୍ବ ବୋଲି କୁହାଯାଏ ଶୋଇଥିଲେ ଶୋଇଥିଲେ ଯାଇକି ତ ହତ୍ୟା କରିଥିଲେ ପାଣ୍ଡବମାନଙ୍କୁ ଭଗବାନ ନେଇଯାଇଥିଲେ ଅନ୍ୟ ସ୍ଥାନକୁ। ତେଣୁ ପାଣ୍ଡବମାନଙ୍କର ପାଞ୍ଚ ପୁତ୍ର ଶୟନ କରିଥିଲେ ତାଙ୍କୁ ହତ୍ୟା କରିଦେଲେ। ଯେଉଁ କୌରବ ପାଣ୍ଡବ କ୍ୟାମ୍ପରେ ଯେଉଁମାନେ ଥିଲେ ସେ ରାତାରାତି ସମସ୍ତଙ୍କୁ ହତ୍ୟା କରିଦେଲେ ଆଉ ଗୋଟିଏ ଅକ୍ଷୁଣୀ ସୈନ୍ୟ ରହିଥିଲେ ସମସ୍ତଙ୍କୁ ହତ୍ୟା କରିଦେଲେ। ବହୁତ ବଡ଼ ପ୍ରସଙ୍ଗ ରହିଛି ମହାଭାରତରେ ଆମେ ସମୟ ନାହିଁ ଏତିକି କଥା କହିବା ନାହିଁ। ତେଣୁ ଏ ପାଞ୍ଚ ପୁତ୍ରକୁ ଯାଇକି ନେଇ ସେ ଜାଣିଲେ କି ନ ଜାଣିଲେ ଅଲଗା କଥା ନେଇକି ଦେଲେ କହିଲେ ପାଞ୍ଚ ପାଣ୍ଡବ ଭାଇଙ୍କୁ ହତ୍ୟା କରିଦେଇଛି। ନା କୃଷ୍ଣ କେଉଁଠି ଥିଲେ, କୃଷ୍ଣ କେଉଁଠି ଥିଲେ? ଦୁର୍ଯ୍ୟୋଧନ ବିଶ୍ୱାସ କରୁନାହାନ୍ତି, ଇଏ କିଛି କହିଲେନି, ଖାଲି ପାଞ୍ଚ ପାଣ୍ଡ ଭାଇକି ଘିନି ଆସି ବୋଲି କହିକି ଦେଖେଇଦେଲେ। ଦୁର୍ଯ୍ୟୋଧନ କହିଲେ ଦେଖା ମୋତେ ତା ମସ୍ତକ ଦେଖା, ଅନ୍ଧାର ରାତି ମସ୍ତକ ଦେଖେଇଲେ ନା ସେ ଚିପି ଦେଇ ଜାଣିପାରିଲେ ନା ଏମାନେ ନୁହନ୍ତି ତାଙ୍କ ପୁତ୍ରମାନଙ୍କୁ ଆଣିଲ। ପ୍ରଥମେ ଶୁଣି ଯେତେବେଳେ ବହୁତ ଆନନ୍ଦିତ ହୋଇଗଲେ ଦୁର୍ଯ୍ୟୋଧନ, ପାଣ୍ଡବ ପାଞ୍ଚ ଭାଇ ମୃତ୍ୟୁବରଣ କରିଛନ୍ତି, ବହୁତ ଆନନ୍ଦିତ ହୋଇଗଲେ। ତାପରେ ଯେତେବେଳେ ଦେଖିଲେ ତାଙ୍କ ମୁଣ୍ଡକୁ ଚିପିଦେଲେ ସବୁ ଚିପି ଜାଣିଛନ୍ତି ତାଙ୍କର କେତେ ଶକ୍ତି ରହିଛି, ଭୀମଙ୍କର କେତେ ଶକ୍ତି। ତେଣୁ ତାଙ୍କର ବିଷାଦ ଆସିଗଲା, ଦୁଃଖ ଆସିଗଲା, ଅଭିଶାପ ଦେଇଦେଲେ ଦ୍ରୋଣାଚାର୍ଯ୍ୟ ଅଶ୍ୱତ୍ଥାମାଙ୍କୁ। ତେଣୁ ଏକ ସମୟରେ ହର୍ଷ ଏବଂ ବିଷାଦ ଆସିଥିବାରୁ ସେ ମୃତ୍ୟୁବରଣ କଲେ। ତେଣୁ ଏଇଭଳି ଭାବରେ ଅଶ୍ୱତ୍ଥାମା ଚାଲିଗଲେ ସେଠୁ। ଆମେ ଏ କଥାକୁ କହିବା ନାହିଁ, ଆମର ଭାଗବତଙ୍କ କଥା କହିବା। ଚାଲିଗଲେ ସେ ତେଣୁ ତାପରେ ପୁଣି ବ୍ରହ୍ମାସ୍ତ୍ର ଛାଡ଼ିଲେ, ବ୍ରହ୍ମାସ୍ତ୍ର ଛାଡ଼ିଲେ କାରଣ ନା ଯେଉଁ ରହିଛନ୍ତି ବର୍ତ୍ତମାନ ପାଣ୍ଡବମାନଙ୍କର ପାଞ୍ଚ ପୁତ୍ର ମରିଗଲେ, ଯେଉଁ ରହିଛନ୍ତି କେବଳ ଅଭିମନ୍ୟୁଙ୍କର ପତ୍ନୀ ଉତ୍ତରାଙ୍କ ଗର୍ଭରେ ସନ୍ତାନ ରହିଛି ଯାହାଙ୍କର ନାମ ପରୀକ୍ଷିତ ହେବ, ତେଣୁ ତାଙ୍କୁ ସେ ବ୍ରହ୍ମାସ୍ତ୍ର ତ୍ୟାଗ ଛାଡ଼ିଥିଲେ ହତ୍ୟା କରିବା ପାଇଁ। ତେଣୁ ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ପଡ଼ିଲା ପରେ ଯେତେବେଳେ ଫେରିଯାଉଛନ୍ତି, ପାଞ୍ଚ ମାସ ରହିଲେ ହସ୍ତିନାପୁରରେ, ଯେତେବେଳେ ଫେରିଯାଉଛନ୍ତି ଦ୍ୱାରକାକୁ, ସେହି ସମୟରେ ସେ ଅସ୍ତ୍ର ଛାଡ଼ିଥିଲେ। ତେଣୁ ଯେତେବେଳେ ଅସ୍ତ୍ର ଛାଡ଼ି ସେତେବେଳେ କିଏ ଉତ୍ତରା ଭଗବାନଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରୁଥିଲେ, ତେଣୁ ଭଗବାନ ସେଇ ରଥରେ ରହିକରି ତାଙ୍କୁ ରକ୍ଷା କରିଛନ୍ତି। ନିଜକୁ ବିସ୍ତାର କରି ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରି ଗଦା ବୁଲେଇ ବୁଲେଇକରି ତାଙ୍କୁ ରକ୍ଷା କରି ତାଙ୍କୁ ନୂତନ ଜୀବନ ଦାନ କରିଛନ୍ତି ପରୀକ୍ଷିତକୁ। ତେଣୁ ଏ କଥା କୁନ୍ତିଦେବୀ ଦେଖୁଥିଲେ। ଏଇଟା ସରିଲା ପରେ ଯେତେବେଳେ ଭଗବାନ ଯିବା ପାଇଁ ବସିଛନ୍ତି, କୁନ୍ତିଦେବୀ ସ୍ତୁତି କରିଛନ୍ତି, 26 ସ୍ତୁତି ରହିଛି। ସ୍ତୁତି ସରିଲା ପରେ ଭଗବାନ ଚାହୁଁଛନ୍ତି ଯିବା ପାଇଁ, କିନ୍ତୁ ଯୁଧିଷ୍ଠିର ମହାରାଜ ତାଙ୍କୁ ପ୍ରେମଣା ରାଜ୍ୟା ନିବାରିତ ବହୁତ ପ୍ରେମରେ ସହିତ ତାଙ୍କୁ କହିଲେ ଆଜି ଯାଆନ୍ତୁ ନାହିଁ, କହି ରଖିଦେଲେ। ପୁଣି କିଛି ଦିନ ଅଷ୍ଟମ ଅଧ୍ୟାୟର କଥା ଆସିବ, ଆମର କଥା ବି ଟିକେ ବିଶ୍ରାମ ଦେବା। ତେଣୁ ଆ ପରେ ଆମର ସବୁ ବିଭିନ୍ନ କଥା ରହିଛି, କିନ୍ତୁ ଜନ୍ମାଷ୍ଟମୀ ଆମ ପ୍ରେମାନଙ୍କୁ ଆସିଗଲେଣି। ଜନ୍ମାଷ୍ଟମୀ ବିଷୟରେ କହିବେ, ଜନ୍ମାଷ୍ଟମୀ ବିଷୟରେ ସେ କିଛି କହିବେ। ଆମର ସବୁ ଆଜି ଫାଇନାଲାଇଜ୍ ହେଇଛି ଲିଷ୍ଟ, କିଏ କ'ଣ ସେବା ଦେବା ପାଇଁ ଚାହୁଁଛନ୍ତି ସେମାନେ ଦେଇପାରନ୍ତି। ଆମର ଲିଷ୍ଟ ଫାଇନାଲାଇଜ୍ ହେଉଛି, ସେଇଟା ମୋତେ କରିଦେବା। ଆପଣମାନଙ୍କୁ କିଏ କ'ଣ ସେବା ଦେବେ ସେ ବିଷୟରେ ଆମର ପ୍ରେମାନଙ୍କୁ ଆପଣଙ୍କ ସହିତ କଥା ହେବେ। ତାପରେ ଅନ୍ତିମରେ ଆମେ ଗୋଟେ ରାଉଣ୍ଡ ଜପ କରିବା, କାହିଁକିନା ଏଇଟା ହେଉଛି ଜପଟା ହେଉଛି ମେନ୍ ଜିନିଷ। କୀର୍ତ୍ତନ ହେଲା ପରେ ଆମେ ଜପ କରିବା, 5 ଜପ କରିସାରିଲା ପରେ ତାପରେ ଆମେ ଚାଲିଥିଲା, ସେଇଟା ବନ୍ଦ ହୋଇଯାଇଛି, କିନ୍ତୁ ଜପ ବର୍ତ୍ତମାନ କରିବା। ତେଣୁ ବର୍ତ୍ତମାନ ମୁଁ ଅନୁରୋଧ, ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଏ ଯେଉଁ ସବୁ କଥା କହିଲେ କାନରେ ମୁଁ ଠିକ୍ ଭାବରେ କହିପାରିଲି ନା ଆପଣମାନେ ଠିକ୍ ଭାବରେ ବୁଝିପାରିଲେ କ'ଣ ଘଟଣା ହେଲା? ଗୋଟେ ଦୁଇଟା ପ୍ରଶ୍ନ ହେଲେ ଆମେ ଜାଣିବା, ହଁ ଆପଣମାନେ ଶୁଣିଛନ୍ତି, ତାହେଲେ କିଛି ସନ୍ଦେହ ଅଛି? କିଛି ସନ୍ଦେହ ନାହିଁ, ପ୍ରଶ୍ନ ନାହିଁ, ତାର ଆମେ କିଛି କହିପାରିଲୁ ନାହିଁ, ଭଗବାନ କଥା ଆମର ଯୋଗ୍ୟତା ନାହିଁ କିଛି କହିବାରେ। ଯାହା ଗୁରୁଦେବଙ୍କର କୃପାରୁ, ଭଗବାନ କୃପାରୁ ଯେତିକି ଆମେ ଶକ୍ତି ଅଛି, ଯୋଗ୍ୟତା ଅଛି କିଛି କଥା କହିଲେ। ସପ୍ତମ ଅଧ୍ୟାୟ କଥା, ଆର ରବିବାର ଅଷ୍ଟମ, ଆର ରବିବାର ହେଉଛି ବଳଦେବଙ୍କ ଜୟନ୍ତୀ, ବଳଦେବ ନା ଇଏ ଆମର କ'ଣ ସେଇଟା ଝୁଲଣ ଯାତ୍ରା ଆରମ୍ଭ ହେବ, ଆର ରବିବାର ଏକାଦଶୀ ଝୁଲଣ ଯାତ୍ରା ଆରମ୍ଭ ହେବ ଏକାଦଶୀ। 15 ହେଉଛି ବଳଦେବ, ଆମର ପ୍ରେମାନନ୍ଦପୁର ସବୁ କହିବେ ସେ କଥା ଆପଣମାନଙ୍କୁ। ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟି ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ଆପଣ ଏପଟୁ ଆସନ୍ତୁ, ଦେଇଦିଅ ଏଇଟା ଟିକେ ବୁଲେଇଦେବି ତାଙ୍କୁ, ଆଉ ଗୋଟେ ଆସନଟେ ଦେଇଦେବି, ଲୋ ପାୱାର କରିଦେବି। ହଁ ହଁ